ಶ್ರೀಮದ್ಭಾಗವತಂ ಅಷ್ಟಮ ಸ್ಕಂದ ಪ್ರಥಮಾಧ್ಯಾಯ ಶ್ಲೋಕ 12. ನಾದಸ್ಯಾದ್ಯಂತೋ ಮಧ್ಯಂ ಚ ನಾದಸ್ಯಾದ್ಯಂತೋ ಮಧ್ಯಂ ಚ ಸ್ವಪರೋನಾಂತರಂ ಬಹಿ ಸ್ವಪರೋನಾಂತರಂ ಬಹಿ ವಿಶ್ವಸ್ಯಾಮುನಿಜದಸ್ಮಾದ್ ವಿಶ್ವಂ ಚ ತದ್ರಿತಂ ಮಹತ್ ನಾದಸ್ಯಾದ್ಯಂತೌ ಮಧ್ಯಂ ಚ ಸ್ವಪರೋನಾಂತರಂ ಬಹಿ ವಿಶ್ವಸ್ಯಾಮುನಿಜದಸ್ಮಾದ್ ವಿಶ್ವಂ ಚ ತದ್ರಿತಂ ಮಹತ್. ನಾದಸ್ಯಾದ್ಯಂತೌ ಮಧ್ಯಂ ಚ ಸ್ವಪರೋನಾಂತರಂ ಬಹಿ ವಿಶ್ವಸ್ಯಾಮುನಿಜದಸ್ಮಾದ್ ವಿಶ್ವಂ ಚ ತದ್ರಿತಂ ಮಹತ್. ನಾದಸ್ಯಾದ್ಯಂತೌ ಮಧ್ಯಂ ಚ ಸ್ವಪರೋನಾಂತರಂ ಬಹಿ ವಿಶ್ವಸ್ಯಾಮುನಿಜದಸ್ಮಾತ್ ವಿಶ್ವಂ ಚ ತದ್ರಿತಂ ಮಹತ್. ನಾದಸ್ಯಾದ್ಯಂತೌ ಮಧ್ಯಂ ಚ ಸ್ವಪರೋನಾಂತರಂ ಬಹಿ ಜಹಂಕರ ಭಗವಾನ್ ಕರ ಆದಿ
ಆದಿ
ಆದಿ ಅಂತಿ ಅಂತ ಮಧ್ಯಂ
ಮಧ್ಯಂ
ಮಧ್ಯಂ ಚ ಓ ಸ್ವಃ ನಿಜರ ಪರ ಅನ್ಯರ ನುಹಿ ಅಂತರಂ ಭೀತರೆ ಬಹಿ ಬಾಹರೆ ವಿಶ್ವಸ್ಯ ಸಮಸ್ತ ಜಗತರ ಅಮುನಿ ಈ ಸಮಸ್ತ ವಿಚಾರ ಜತ್ ಜಹಾಂಗರ ರೂಪ ಜಸ್ಮಾತ್ ಜೆ ಸದ್ಗುಚರ ಕಾರಣ ತಂಗಠರು ವಿಶ್ವಂ ಸಮಗ್ರ ಜಗತ್ ಚ ಏವಂ ತತ್ ಸೇ ರೀತಂ ಸತ್ಯ ಮಹತ್ ಅತ್ಯಂತ ಮಹಾನ್. ಶ್ಲೋಕ ನಂಬರ್ ಭಗವಾನಂಕರ ಆದಿ ನಾಹಿಂ ಮಧ್ಯ ನಾಹಿಂ ಏವಂ ಅಂತ ನಾಹಿಂ. ಸೇ କୌଣସି ବିଶେଷ ବ୍ୟକ୍ତି ବା ଜାତିର ନୁହନ୍ତି, ତାଙ୍କର ଅନ୍ତର ବାହାର କିଛି ନାହିଁ। ଏହି ଜଡ଼ଜଗତର ଆଦି ଏବଂ ଅନ୍ତ ପର ଆପଣାର ଇତ୍ୟାଦି ଯେଉଁ ଦ୍ୱୈତ ଭାବ ଦେଖାଯାଏ ତାହା ଭଗବାନଙ୍କ ନିକଟରେ ନାହିଁ। ଏହି ଜଗତ ଯାହା ତାଙ୍କଠାରୁ ପ୍ରକାଶିତ ହୋଇଛି ତାହା ତାଙ୍କର ଆଉ ଏକ ଭିନ୍ନ ରୂପ। ତେଣୁ ଭଗବାନ ହେଉଛନ୍ତି ପରମ ସତ୍ୟ ଓ ସେ ପୂର୍ଣ୍ଣ ବ୍ରହ୍ମ। ଭାରତରେ ଶ୍ରୀଭଗବାନ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ବର୍ଣ୍ଣନା ବ୍ରହ୍ମସଂହିତା ପଞ୍ଚମଧ୍ୟାୟ ଏକ ଶ୍ଲୋକରେ ଦିଆଯାଇଛି। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଧ ଗୋବିନ୍ଦ ସର୍ବକାରଣ କାରଣମ୍। ଶ୍ରୀକୃଷ୍ଣ ବା ଗୋବିନ୍ଦ ହେଉଛନ୍ତି ପରମେଶ୍ୱର। ତାଙ୍କ ଶରୀର ସଚ୍ଚିଦାନନ୍ଦମୟ, ସେ ସବୁକିଛିର ଆଦି। ତାଙ୍କର କୌଣସି ଆଦି ନାହିଁ, କାରଣ ସେ ସବୁ କାରଣର ପରମ କାରଣ। ଭଗବାନଙ୍କ ଅସ୍ତିତ୍ୱର କୌଣସି କାରଣ ନାହିଁ, କାରଣ ସେ ସବୁକିଛିର ପରମ କାରଣ। ସେ ସବୁକିଛି ମଧ୍ୟରେ ରହିଛନ୍ତି, ମାୟା ତଥା ବିଧମ ସର୍ବମ୍। ସେ ସବୁକିଛିରେ ନିଜକୁ ବିସ୍ତାର କରିଛନ୍ତି, କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ସେ ସବୁକିଛି ନୁହନ୍ତି। ଏହି ଅଚିନ୍ତ ଭେଦାଭେଦ ଯୁଗପତ ଭାବେ ଭିନ୍ନ ଏବଂ ଅଭିନ୍ନ ମଧ୍ୟ, ସେ ବିଷୟ ଏହି ଶ୍ଲୋକରେ ବିଶ୍ଳେଷଣ କରାଯାଇଛି। ଜଡ଼ଜାଗତିକ ଅବସ୍ଥାରେ ଆମେ ଆମର ଆଦି ମଧ୍ୟ ଓ ଅନ୍ତ ବିଷୟରେ କିଛି ଧାରଣା ଅଛି, କିନ୍ତୁ ଭଗବାନଙ୍କ କ୍ଷେତ୍ରରେ ତାହା ନାହିଁ। ସମଗ୍ର ବ୍ରହ୍ମାଣ୍ଡ ରୂପରେ ତାଙ୍କର ପ୍ରକାଶ ଯେଉଁ ବିରାଟ ରୂପ, ତାହା ସେ ଅର୍ଜୁନକୁ ଦେଖାଇଥିଲେ ଏବଂ ଭଗବତ ଗୀତାରେ ତାହାର ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେହେତୁ ସର୍ବତ୍ର ସର୍ବଦା ବିଦ୍ୟମାନ, ସେଥିପାଇଁ ସେ ହେଉଛନ୍ତି ପରମ ସତ୍ୟ ଏବଂ ପରମ ବ୍ରହ୍ମା। ସେ ମହାମହିମାରେ ପରିପୂର୍ଣ୍ଣ ଭଗବାନ ମହତ୍ ଏବଂ କିପରି ମହତ୍ ତାହା ଏଠାରେ ବର୍ଣ୍ଣନା କରାଯାଇଛି। ओम ज्ञान मिरांगस्य ज्ञान निश्राकया चक्षुरुन्मुखं येन तस्मै श्री तेणु आज एकादशी पवित्र कामदा एकादशी तिथि यही तिथि उपवास भगवान निकट बास उपवास पहले साधारण हूँ फास्टिंग किंतु ଉପବାସର ଆଉ ଗୋଟେ ଅର୍ଥ ମଧ୍ୟ ହେଉଛି ଉପବତ ନିକଟ ଏବଂ ବାସ ଭଗବାନ ନିକଟରେ ବାସ କରିବା। ତେଣୁ ଏଇ ଯେଉଁ ଭାଗବତମ୍ ଇଏ ହେଉଛି ଉପବାସ ଭଳି ଭଗବାନ ନିକଟରେ ଆମେ ବାସ କରୁଛେ। ଭଗବାନ ନିଜକୁ କୃପା କରି ଏଇ ଭାଗବତ ମାଧ୍ୟମରେ ପ୍ରକାଶିତ କରୁଛନ୍ତି। କାରଣ ଏଇ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣକାନ୍ତ ଋଷିମାନେ ନୈମିଷାରଣ୍ୟରେ ଯେଉଁ ଛଅଟି ପ୍ରଶ୍ନ ପଚାରିଥିଲେ ତା ଦେହରୁ ଗୋଟିଏ ପ୍ରଶ୍ନ ଥିଲା ଏଇଟା ଯେ ଭଗବାନ ତ ଚାଲିଗଲେ କୃଷ୍ଣ ସ୍ୱଧାମ ପ୍ରଗତି ଧର୍ମ ଜ୍ଞାନ ଧିବିଷ ଭଗବାନ ଯେତେବେଳେ ଯାଉଛନ୍ତି ଭଗବାନଙ୍କ ସହିତ ତାଙ୍କର ଯେତେ ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟ ମଧ୍ୟ ଚାଲିଯାଉଛନ୍ତି। ତେଣୁ ସ୍ୱାଷ୍ଟା ମଧୁନ ପିଏତେ ଧର୍ମଙ୍କ ଶରଣଙ୍ଗତ ଧର୍ମକୁ ନେଇକି ଭଗବାନ ଗଲେ ତେଣୁ ବର୍ତ୍ତମାନ ଧର୍ମ କାହାର ଶରଣରେ ରହିଲେ ଧର୍ମ କାହା ଶରଣଙ୍ଗତ ତେଣୁ ସେହି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ କହିଛନ୍ତି ଯେ ବର୍ତ୍ତମାନ ଧର୍ମ ଏଇ ଭାଗବତମରେ ଅଛନ୍ତି। କୃଷ୍ଣ ସ୍ୱଧାମ ପ୍ରଗତେ ଧର୍ମ ଜ୍ଞାନ ଜିନିଷ ସେ ପ୍ରଶ୍ନଟି ଥିଲା ଅଲଗା ବୃହି ଯୋଗେଶ୍ୱର କୃଷ୍ଣେ ବ୍ରହ୍ମଣୀ ଧର୍ମ ବ୍ରହ୍ମଣୀ ସ୍ୱାଷ୍ଟା ଅଧୁନ ପ୍ରୀତ ଧର୍ମ କ ଶରଣଙ୍ଗତ ଏହି ପ୍ରଶ୍ନଟି ପଚାରିଥିଲେ। ଯୋଗେଶ୍ୱର କୃଷ୍ଣ ସେ ସମସ୍ତ ଯୋଗର ଈଶ୍ୱର ସେ ତେଣୁ ସେ ଯେତେବେଳେ ଚାଲିଗଲେ ଧର୍ମର କାହା ଶରଣରେ ରହିଲେ ସେ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ କହିଲେ ଯେ ଭଗବାନ ଯେଉଁ ଚାଲିଗଲେ କୃଷ୍ଣ ସ୍ୱଧାମ ପ୍ରଗତେ ଧର୍ମ ଜ୍ଞାନ ଦିବିଷ କଳୌ ନଷ୍ଟ ଦୃଷ୍ଟା ବର୍ତ୍ତମାନ କଳିରେ ପ୍ରକୃତରେ ଅନ୍ଧକାର ବ୍ୟାପି ଯାଇଛି। ତେଣୁ ସେ ଅନ୍ଧକାରକୁ ଦୂର କରିବା ପାଇଁ ଭଗବାନ ଏହି ପୁରାଣ ରୂପକ ସୂର୍ଯ୍ୟରେ ଉପସ୍ଥିତ ଅଛନ୍ତି। ସ୍ୱାଷ୍ଟା ଅଧୁନ ପ୍ରୀତେ କୃଷ୍ଣ ସ୍ୱଧାମ ପ୍ରଗତେ ଧର୍ମ ଜ୍ଞାନ ଦିବିଷ କଳୌ ନଷ୍ଟ ଦୋଷା ଏସବୁ ପୁରାଣର୍କ ଅଧୁନଦିତ ଅଧୁନ ଅଧୁନା ଏଇ ଉଦିତ ହୋଇଛନ୍ତି ଏହି ପୁରାଣ ରୂପକ ସୂର୍ଯ୍ୟ। ତେଣୁ ଅନ୍ୟ ଅର୍ଥରେ ଆମେ କହିବା ଯେଉଁମାନେ ଏହି ପୁରାଣ ରୂପକ ସୂର୍ଯ୍ୟର ଆଶ୍ରୟ ନେଉନାହାନ୍ତି ସେମାନେ ଅନ୍ଧକାରରେ ଅଛନ୍ତି ନହେଲେ ଜୁଳିଜୁଳିଆ ପୋକଙ୍କର ଆଶ୍ରୟରେ ଅଛନ୍ତି। ଜୁଳିଜୁଳିଆ ପୋକଙ୍କର ଆଶ୍ରୟ ରହିଲେ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯଦି ଗୋଟିଏ ଟ୍ରକ୍ ଜୁଳିଜୁଳିଆ ପୋକକୁ ଆଣିବା ସେ ଜୁଳିଜୁଳିଆ ପୋକ ଟ୍ରକ୍ଟେ ଅଛନ୍ତି ଆମେ ତା ଦେହରେ ପାଠ ପଢ଼ିପାରିବା ନାହିଁ। ସୂର୍ଯ୍ୟଙ୍କର ଆଲୋକରେ ଆମେ ବା ପିଜୁଳି ଗତି ଇତ୍ୟାଦି ଦ୍ୱାରା ଆମେ ଆଲୋକ ପ୍ରାପ୍ତ ହେଉଛେ ଜୁଳିଜୁଳିଆ ପୋକମାନଙ୍କ ଦ୍ୱାରା ଆମେ ଏଇ ଆଲୋକ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଏ ଭାଗବତମରେ ଭଗବାନ ତେନେୟମ୍ ବାଙ୍ଗମୟ ମୂର୍ତ୍ତି ବୋଲି କୁହାଯାଉଛି। ଇଏ ହେଉଛି ଭଗବାନଙ୍କର ମୂର୍ତ୍ତି ଭଗବାନଙ୍କର ବାଙ୍ଗମୟ ମୂର୍ତ୍ତି। ଆମର ତିନୋଟି ଭାବରେ ଆମେ କାର୍ଯ୍ୟ କରୁଛେ ଗୋଟେ ହେଉଛି ଶାରୀରିକ ବାଚିକ ଏବଂ ଗୋଟେ ହେଉଛି ମାନସିକ। ତେଣୁ ଭଗବାନଙ୍କର ବାଙ୍ଗମୟ ବା ବାଚିକ ମୂର୍ତ୍ତି ହେଉଛି ଏଇ ଶ୍ରୀମଦ୍ ଭାଗବତମ୍। ତେଣୁ ଆମେ ଶ୍ରୀମଦ୍ ଭାଗବତ ପାଠ କରୁଛେ ବା ଶ୍ରବଣ କରୁଛେ ବା ଧ୍ୟାନ କରୁଛେ ବା କୀର୍ତ୍ତନ କରୁଛେ ମାନେ ଆମେ ଭଗବାନ ନିକଟରେ ବାସ କରୁଛେ ଏ ଉପବାସର ଅର୍ଥ। ତେଣୁ ଯାହା ହଉ ଏ ଯେଉଁ ଆମେ ଗତକାଲି ଆଲୋଚନା କରିଥିଲେ ସ୍ୱାମୀ ମନ ଭଗବାନଙ୍କର ଧ୍ୟାନ କରୁଛନ୍ତି ଆମେ କ'ଣ ଧ୍ୟାନ କରିବା ତେଣୁ ଯାହା ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ସେହିସବୁ ହିଁ ପାଠ କରିବା ତା ମାଧ୍ୟମରେ ଭଗବାନଙ୍କ ଧ୍ୟାନ କରିବା। ଭଗବାନଙ୍କ ବିଷୟରେ ଯେତେବେଳେ ଆମେ ଚିନ୍ତା କରିବା ବା ଧ୍ୟାନ କରିବା ଆମେ ନିଜ ମନ ଦ୍ୱାରା ଆମେ ଚିନ୍ତା କରିପାରିବା ନାହିଁ। ନତାଂ ତର୍କେଣ ଦୂରେ ଅଚିନ୍ତ୍ୟ ଖୋଳୁଛେ ଭାବା। ଆମର ଯେଉଁ ଚିନ୍ତା ଶକ୍ତି ରହିଛି, ଯେତିକି ପର୍ଯ୍ୟନ୍ତ ଆମେ ଯାଇପାରିବା ସେ ଚିନ୍ତା ଶକ୍ତିରୁ ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ, ଅଚିନ୍ତ୍ୟ ଖୋଳୁଛେ ଭାବା। ତେଣୁ ନତାଂ ତର୍କେଣ ଦୂରେ, ତେଣୁ ତାଙ୍କୁ ଆମ ମନ ମାଧ୍ୟମରେ ବା ତର୍କ ମାଧ୍ୟମରେ ଯେହେତୁ ଏହିଭଳି ଭାବରେ ଆମେ ତର୍କ ଦେବା, ସେଥିପାଇଁ ଭଗବାନ ନାହାନ୍ତି। ଭଗବାନ ଅଛନ୍ତି ଯଦି ସେ ଏହିଭଳି ଭାବରେ ବିଭିନ୍ନ ପ୍ରକାର ତର୍କ ବିଭିନ୍ନ ପ୍ରକାର ଲୋକ କହୁଛନ୍ତି। ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି ସେଗୁଡ଼ା, ଯେ ଯଦିଓ ପନ୍ଥାଶ କୋଟି ଶତ ବର୍ଷର ସମ୍ପ୍ରଗମ୍ୟ ବାୟୁ ରଥାଭି ମନୁଷ ମୁନିପୁଙ୍ଗବାନ ସ୍ୱପ୍ୟସ୍ଥିତ ପ୍ରବଦ୍ଧ ଶୂନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ଗୋଟିଏ ଦୁଇଟା ବର୍ଷ କଥା ନୁହଁ, ଶହେ କୋଟି ବର୍ଷ ଧରିକି ଯଦି ମଧ୍ୟ ଯେମିତି ଆମର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି, ସେହିଭଳି ଭାବରେ କୋଟି କୋଟି ବର୍ଷ ଧରିକି ଯଦି ଗବେଷଣା ମଧ୍ୟ କରିବେ, ମୁନିମାନେ ମୁନି ପୁଙ୍ଗବାନ ସାଧାରଣ ମୁନି ନୁହନ୍ତି, ମନନଶୀଳ ବ୍ୟକ୍ତି, ମନରେ ଭଗବାନ ଚିନ୍ତା କରୁଛନ୍ତି। ଭଗବାନ କହିଛନ୍ତି ନା ମନନା ଭବ, ମନରେ ମଧ୍ୟ ଚିନ୍ତା କର। କିନ୍ତୁ ଯଦି ଆମେ ଖାଲି ମନରେ ଚିନ୍ତା କରିବା, କୌଣସି ଶାସ୍ତ୍ରର ଆଶ୍ରୟ ନ ନେଇ ମନରେ ଚିନ୍ତା କରିବା, ମୁନି ପୁଙ୍ଗବାନ ଯେତେ ବଡ଼ ମୁନି ଭଗବନ୍ତନା କାହିଁକି, ଯେତେ ବିରାଟ ଯେତେ ଉନ୍ନତତର ମୁନି ହୁଅନ୍ତୁ ନା କାହିଁକି, କିନ୍ତୁ ସେ ପନ୍ଥାସ୍ତ କୋଟି ଶତବର୍ଷର ସମ୍ପ୍ରଗମ୍ୟ ଶହେ କୋଟି ବର୍ଷ ଧରିକି ମଧ୍ୟ ମନସା ମୁନିପୁଙ୍ଗବାନ ବହୁତ ମନବେଗରେ ମଧ୍ୟ ଯଦି ସେ ଚିନ୍ତା କରି ଚାଲିବେ, ଭଗବାନ କିଭଳି ହେଇଯାଇପାରନ୍ତି। ତାଙ୍କର ତତ୍ ପ୍ରବଦ୍ୟଶୂନ୍ୟ ଅଭିଚିନ୍ତ ତତ୍ତ୍ୱେ ତାଙ୍କର ପାଦପଦ୍ମକୁ ମଧ୍ୟ ସେ ସ୍ପର୍ଶ କରିପାରିବେ ନାହିଁ, କାରଣ ସେ ହେଉଛନ୍ତି ଅଭିଚିନ୍ତ୍ୟ, ଆମର ଚିନ୍ତାର ସେ ହେଉଛନ୍ତି ବାହାରେ। ତେଣୁ ମନରେ ଯେଉଁ ଆମେ ଚିନ୍ତା କରିବା, ଭଗବାନ କହିଲେ ମନରେ ଚିନ୍ତା କରିବା ପାଇଁ, ମନରେ କ'ଣ ଚିନ୍ତା କରିବା ନା ଯେଉଁ ସାଧୁ ଶାସ୍ତ୍ର ଗୁରୁ ଯେଉଁ କଥା କହିଛନ୍ତି ସେଇଟା ହିଁ ଚିନ୍ତା କରିବା, ତାଦ୍ୱାରା ଆମେ ଜାଣିବା ଭଗବାନଙ୍କର ଅସ୍ତିତ୍ୱକୁ ଅନୁଭବ କରିବା। ତେଣୁ ସ୍ୱାଙ୍ଗ ମନ ଯିଏକି ଜାଣେ ଭଗବାନଙ୍କ ବିଭୂତି, ଭାଗବତ ଏକାଶ ମନ୍ଦିରରେ କୁହାଯାଇଛି ଷୋହଳ ଅଧ୍ୟାୟରେ, ଯେମିତି ଭଗବତ ଭଗବଦ୍ଗୀତାରେ ଦଶମ ଅଧ୍ୟାୟରେ ଭଗବାନଙ୍କ ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି, ସେହିଭଳି ଭାବରେ ଭାଗବତ ଏକାଶ ମନ୍ଦିର ଷୋଡ଼ଶ ଅଧ୍ୟାୟରେ ଭଗବାନଙ୍କ ବିଭୂତି ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ସେତେବେଳେ ଭଗବାନ କହୁଛନ୍ତି ଯେ ସ୍ୱାମୀ ହେଉଛନ୍ତି ମୋର ବିଭୂତି, ମାନେ ଶ୍ୟାଣା ସ୍ୱୟଂ ଉପଭମ ଏବଂ ସ୍ତ୍ରୀଣା ଶତ୍ରୁପାହମ, ସ୍ତ୍ରୀମାନ ଭିତରେ ମୋ ଶତ୍ରୁପା। ତେଣୁ ସିଏ ଯେତେବେଳେ ଭଗବାନଙ୍କ ଧ୍ୟାନ କରୁଛନ୍ତି, ପ୍ରଜା ଯେତେବେଳେ ସୃଷ୍ଟି କରିସାରିଲା ପରେ ସେ ଆସି ଭଗବାନଙ୍କ ଧ୍ୟାନ କରୁଛନ୍ତି, ସେ ମନକୁ ଧ୍ୟାନ କରୁନାହାନ୍ତି, ଶାସ୍ତ୍ର ଉପନିଷଦର ବାଣୀକୁ ଧ୍ୟାନ ଚିନ୍ତା କରୁଛନ୍ତି। ତେଣୁ ଏହି ଉପନିଷଦ ସବୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ନିଜ ବିଷୟରେ ହିଁ କହିପାରିବେ, ଅନ୍ୟ କେହି ଭଗବାନଙ୍କ ବିଷୟରେ କହିପାରିବେ ନାହିଁ। ଭଗବଦ୍ଗୀତାରେ ସତ୍ୟ ମଧ୍ୟ ଭଗବାନ କହୁଛନ୍ତି ସେକଥା, ଅର୍ଜୁନ ନାମେ ବିଧୁ ସୁରଗଣା ପ୍ରଭୁବଂ ମହର୍ଷୟ ଅହମ୍ ଆଦିହି ଦେବାନା ମହର୍ଷିଣା ସର୍ବସ ଦଶମ ଅଧ୍ୟାୟ କୁହାଯାଇଛି। ଭଗବାନ କେହି ଜାଣିପାରନ୍ତି ନାହିଁ, ନାମେ ବିଧୁ ଦେବତାମାନେ ମଧ୍ୟ ଜାଣିପାରନ୍ତି ନାହିଁ, ମହର୍ଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ। ତେଣୁ କାହିଁକି ଜାଣିପାରନ୍ତି ନାହିଁ ନା ଅହମ୍ ଆଦିହି ଦେବାନା, ଦେବତାମାନେ ହୁଅନ୍ତୁ ବା ମହର୍ଷି ହୁଅନ୍ତୁ ସମସ୍ତଙ୍କର ମୂଳ ହେଉଛନ୍ତି ଭଗବାନ, ତାଙ୍କଠାରୁ ସମସ୍ତେ ଆସିଛନ୍ତି, ଜନ୍ମାଦି ଅସ୍ୟ ଯତ ତାଙ୍କଠାରୁ ସମସ୍ତେ ଆସିଛନ୍ତି। ତେଣୁ ସିଏ ଯଦି ନିଜକୁ ନ ଜଣାଇବେ ତାହେଲେ ଆମେ ଜାଣିପାରିବା ନାହିଁ। ତେଣୁ ଭଗବାନ କୃପା କରି ଏ ଶାସ୍ତ୍ରର ବାଣୀ ଦେଇଛନ୍ତି ଭଗବାନ, ମୟାନୁକୂଳେନ ବୋଲି କୁହାଯାଇଛି, ଏ ଅନୁକୂଳ ବାୟୁ ଭାଗବତ ଏକାଦଶ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେଉଁମାନେ ଖାଲି ଯେ ସ୍ୱୟଂଭୂମାନ ତପସ୍ୟା କରୁଥିଲେ ଆମେ ଆଉ କରିବାନି, ତାହା ନୁହଁ, ସମସ୍ତ ବିଶେଷ ଭାବରେ ମନୁଷ୍ୟମାନଙ୍କ ପାଇଁ, ସମସ୍ତ ମନୁଷ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ। ଭଗବାନ ବହୁତ ମନ ଦୁଃଖରେ କହୁଛନ୍ତି କଥା, ଏସବୁଟି ଭାଗବତ ଏକାଦଶ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ ଉଦ୍ଧବଙ୍କୁ କହୁଛନ୍ତି ଯେ ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ବହୁତ ଜନ୍ମ ପାର ହେଲା ପରେ ସେ ପ୍ରାପ୍ତ ହେଉଛି, ଏବଂ ଇଏ ହେଉଛି କ'ଣ ନା ପ୍ଲବମ ସୁକଳ୍ପମ ଗୁରୁକର୍ମ ଧାରମ, ଇଏ ଗୋଟେ ନୌକା ଭଳି, ଭବସାଗରୁ ପାର ହେବା ପାଇଁ ଇଏ ଗୋଟେ ନୌକା ଭଳି। ତେଣୁ ଏଇ ନୌକାରେ यदि हमें गुरुदेव को कर्णधार ऐसे स्थापन करेगा एवं मयानुकूलेन नव अनुकूल वायु होती भागवत बाणी शास्त्र बाणी ये शास्त्र सब भगवान विश्वास आसु ये सब यदि उपयोग न करवा उमान भवाब्दी न धरे मनुष्य जन्म प्राप्त ही आम जब व्यवसाय पार नहले ताले स आत्महा ताले से निजे निजर हत्या करी तेणु ये शोक भाषा विश्वनाथ चक्र ठाकुर कहते जे भगवान कहते जन जी बहुत दरिद्र व्यक्ति खाया पाऊनी कि जाने जदि दे गोटे स्पर्शमणि दे तेणु से स्पर्शमणि द्वारा तार समस्त दुख दूर हो बहुत आनंद रही पार कि से तार महात्मा न बुझी फिंगी दे जो भाई भाव में जी देसे मन दुख हम से भाव में भगवान मन दुख हो ये मनुष्य जन्म प्रदान कली मनुष्य जन्म प्रदान कली से मोर मो पाक आसापी व्यवस्था कले ना मनुष्य जन्म दिहाई गोटे नौका भी गणसागर पार होने व्यवस्था कर तेणु स्वयं मन ये आदर्श स्थापन कर आचरित श्रेष्ठ श्रेष्ठ व्यक्ति मैंने जहाँ आचरण करेंगे अन्य मैंने अनुसरण करेंगे तेणु स्वयं मन तपस्या कर से मन को चिंता करना कि शास्त्र उपनिषद रु श्लोक सब उद्धार कर भगवान को ध्यान कर तेणु ये श्लोक से कहे नदस्य आदि अंत मध्यांच भगवान होती अद्वैय ज्ञान भौतिक जगत हूँ द्वैत ये सब द्वैत मान विपरीत जिन सब रही द्वैत किंतु भगवान संबंधी जो ज्ञान ये द्वैत ज्ञान ऊर्धर अद्वैत ज्ञान अद्वैत को नंडुआ बोली कहुच्छल्यूट कहुच्छल्यूट अद्वैय अद्वैय ज्ञान आब्सोल्यूट आब्सोल्यूट भी आम धारणा ना कारण आम रिलेटिव वर्ल्ड रही सबकि रिलेटिव जहाँ देखते सबकि रिलेटिव तेणु रिलेटिविटी जो थ्योरी ऑफ रिलेटिविटी वैज्ञानिक मैंने उद्भावन करते हूँ रिलेटिव वर्ल्ड ये हूँ द्वैत ज्ञान द्वैत जगत द्वैतमय जगत ये सब विपरीत जिनस अच्छी तेणु आम चिंता करमती गोटे स्थान रही एमती किसी वस्तु अच्छी जोटा ये विपरीत ज्ञान ऊर्धर आब्सोल्यूट ये आम चिंता करना तेणु बुझापी जड़े उपयुक्त गुरु पाक जावाक पड़ो तेणु ये श्लोक कह अद्वैय ज्ञान विषय जो कह जस्य आदि अंत मध्यम जार आदि ना अंत ना मध्यम कौटे आस तेणु ये देखुं भगवान देखा ये खाली थियोरिटिकाली कहुई प्राक्टिकाली मतलब देख दि जाए भगवान आसी तक देख अर्जुन देखुं आम कह अर्जुन देखे आम कह अर्जुन देखिकी कौन से कथा खाली देखी ना अर्जुन कहते भगवान को प्रार्थना करगवदगीता एकाद सन्देहार जे से कौन ये श्लोक जे आचार्य कहते आमर ये भौतिक जगत हूँ 50 कोटी जोजन ये भौतिक जगतटा 50 कोटी जोजन चेतन चेतन वर्णना कर 50 कोटी जोजन मान 400 कोटी माइल ये भौतिक जगत तेणु भगवान विश्वरूप देखले से 400 कोटी माइल ना ताकि अधिका देखले महानगर ये गोटे श्लोक विषय आलोचना करश्न जो पचार तेणु यही भाव अनंत कोटी विश्व ब्रह्मांड रही खाली गोटे ब्रह्मांड ना चतुर्मुखी ब्रह्मा गोटे ब्रह्मांड ता अनेक विश्व ब्रह्मांड रही तेणु ये विश्व ब्रह्मांड ये सब छोट ब्रह्मांड तेणु एटिकार ब्रह्मा जी रोचे विश्व सृष्टिकर्ता चारोटी मुख ना जो ब्रह्मांड सब रही तार बड़ बड़ ब्रह्मांड सब रही कार दशमुख कार शहे मुख कार हजार मुख कार दस हजार मुख कार अहित मुख ये भाव में चैतन्य चेतना को वर्णना कर तेणु जो विश्वरूप भगवान देखे विश्वनाथ चक्रपुटा को कहते 50 कोटी जोजन प्रमाण ये भौतिक जगत हूँ 50 कोटी जोजन 50 कोटी तर से देखे ना ना 50 कोटी जो शत कोटी जोजन प्रमाण 100 कोटी मत रही एवं लक्ष्य कोट्यादि जन प्रमाणम बा इत्यर्थ तर अंत नहीं तो तुम भैया अंत नहीं तेणु भगवान प्रार्थन विश्वरूप प्रार्थन कौन से कथा स्तुति अर्जुन स्तुति करी कौन अनेक बाहूदर वक्र नेत्र पश्यामि त्वं सर्वतुनन्दरूपं नातं न मध्यं न पुनास्तबादिं पश्यामि विश्वेश्वर विश्वरूप थियोरिटिकली है किए भाग नईपरे कि भगवान प्राक्टिकली देखेदे आजिकल जो मैंने भगवान होती प्राक्टिकली जो देखेदे आम कह हाँ भगवान प्रभुपाद महाराज जैसे कहते अर्जुन प्रत्येक प्रश्न पचार उद्देश्य हूँ भगवान विश्वरूप एत आनंदमय नुह से अंतिम अर्जुन को भगवान प्रार्थना कर बहु आप दुईभुज रूप मत देखा भय कर रूप देखिकी कि रूप देखार उद्देश्य हूँ कौन ना भविष्य में जो लोक मैंने आसवे से कहे आम भगवान बोली तेणु से मूर कथा को निरस्त करने भगवान निजे ये विश्वरूप देखी से एवं अर्जुन से रूप देख से निज चक्षु देखिपार ना गत काली आलोचना करें ये चक्षु मध्यम भगवान को दर्शन करना किंतु जो भगवान कृपा करेंगे दिव्यम ददामी के चक्षु मुझे दिव्य चक्षु प्रदान करद्वारा ही आम भगवान रूप दर्शन करेणु अर्जुन जो भगवान रूप दर्शन कर एवं खाली देखीदे आम सहित अर्जुन देखिले आम के जाना से स्तुति में कौन से कथा जे न रूप से कौन से शोक ना अनेक बाहु देखते अनेक बाहु अनेक शहे कि हजार कि दस हजार बाहू ना अनेक बाहु खाली बाहु न उदर मध्य से भाव अनेक उदर रही वक्त्र मुख मध्य से रही नेत्र रही भगवदीता तेर अध्याय भगवान सकता कौन सर्वतः पाणीपाद सर्वतोखी शिरोमुखम सर्वत्र श्रुतिमल्लोके सर्वभावृतिष्ठी सबुठ भगवान पा रही मान हाथ रही तेणु उपनिषद जो वर्णना कराँगर पा ना अपाद अपाणीपाद जवन रहीता कहकर पा ना हाथ ना तेणु जो मैंने निराकारवादी से कहते भगवान रूप ना रूप थी तो हाथ रहा उपनिषद वर्णना कर पा ना अपाण पाद पा ना कि पाद ना तेनालीर कौट रूप आसव अलग रूप जो धूम भई भजन कर रूप नाई रूप ना अर्थ नुहर रूप ना भौतिक रूप ना आमर जो भाई भौतिक रूप से भाई भगवान रूप नुह भगवान सच्चिदानंद रूप प्रभुपाद महाराज ये श्लोकटी कही ब्रह्मचिंता ईश्वर परम कृष्ण से परम कारण सबकि कारण रही कई कारण ना से समस्त सबकि नियंत्रित होती समस्ते कि समस्त ईश्वरता रही आम सब कि नियंत्रण करुचे किंतु सबूर जे सर्वोच्च नियंता सी हूँ ईश्वर परम परमेश्वर एवं सी हूँ कृष्ण एवं तांकर रूप के बड़े ना सच्चिदानंद विग्रह सत् चित एवं आनंद भितर आलग जिस भितर से सच्चिदानंद बाहर से सच्चिदानंद ये वस्तु से भाव में सच्चिदानंद वस्तु ईश्वर परम कृष्ण सच्चिदानंद विग्रह अनादि आदि ना अनादि आदि गोविंद सी हूँ सबकि आदि सर्व कारण कारण सबकि कारण से कारण तेना भौतिक जगत आम जहाँ देखुचे सबकि कार्य कारण ये रही जेको कार्य आम देखा बिना कारण से कार्य हो भक्तिश्वर दंडस्वी महाराज गोटे कहते एक चिकेन पाराडक्स एक चिकेन पाराडक्स आग कुकुड़ा आसला ना आग अंडा आसला आम जी कह आग कुकुड़ा आसला कुकुड़ा आस अंडा दल आस ना कुकुड़ा कौन आसला जदि अंडा न आसला कुकुड़ा कौन आस वैज्ञानिक मान पाखे ये गोटे पाराडक्स रही सी बुझीपारती ना प्रकृति कौट आसला ସେଭଳିଆ ଆମେ ମଞ୍ଜି ଆଗ ମଞ୍ଜି ନା ଆଗ ଗଛ, ତେଣୁ ଆମେ କହିବା ପ୍ରଥମଟା କେଉଁଟା, ପ୍ରଥମ ହେଉଛି ମଞ୍ଜି ଆକାରରେ ସବୁ ଆସୁଛି, ଭଗବାନ ସେ ମଞ୍ଜି ପ୍ରଦାନ କରୁଛନ୍ତି, ଭଗବଦ୍ଗୀତାରେ ଭଗବାନ କହିଛନ୍ତି ଦେବତା ସର୍ବଜୋନିଷ କୁନ୍ତେୟ ମୂର୍ତ୍ତେୟ ସମମତି ଯାହା ତାସାମ ବ୍ରହ୍ମ ମହଜ୍ଜନିତ ଅହମ୍ ବୀଜପ୍ରଦ ପିତା। ବୀଜ ହେଉଛି ମୂଳ, ସେ ବୀଜ କେଉଁଠି ଆସିଲେ ନା ଭଗବାନ ଦେଉଛନ୍ତି, ବୀଜପ୍ରଦ ପିତା ସିଏ ହେଉଛି, ସେ ହେଉଛନ୍ତି ମୂଳ କାରଣ ସର୍ବଚା। ସେଥିପାଇଁ ଉପନିଷଦରେ ବର୍ଣ୍ଣନା କରାଯାଇଛି ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ, ଭଗବାନ ସବୁକିଛିର କାର୍ଯ୍ୟ କାରଣ ରହିଛି, ଭଗବାନ କିନ୍ତୁ ଏଭଳି ଯେ ତାଙ୍କର କାର୍ଯ୍ୟ କାରଣ କିଛି ନାହିଁ। ଭଗବାନ ଯଦି କାର୍ଯ୍ୟ ବି ଧରିବା ସେ ଆସିଲେ କେଉଁଠୁ ଆସିଲେ ନା ତାଙ୍କର କିଛି କାରଣ ନାହିଁ, ନା ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ, ନା ତତ ସମସ୍ୟା ଅଧିକାଶ ଦିଶ୍ୟତେ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା। ତେଣୁ ପରାସ ଶକ୍ତି ବିବିଧେଇବ ଶୁଏତେ, ଭଗବାନଙ୍କ ଶକ୍ତି ହେଉଛି ଅନନ୍ତ ରହିଛି, ବିବିଧେଇବ ଶୁଏତେ, କେମିତି ସେ ଶକ୍ତି ପାଇଲେ ନା ସ୍ୱାଭାବିକ ଜ୍ଞାନ ବଳ କ୍ରିୟା, ତାଙ୍କର ଯେଉଁ ଜ୍ଞାନ କେଉଁଠୁ ଆସିଲା, ଆମେ ପାଠ ପଢ଼ିକିରି ଆମେ ଜ୍ଞାନ ପ୍ରାପ୍ତ ହେଲେ, ଭଗବାନ କେଉଁଠୁ ପଢ଼ିବାକୁ ଯାଇଥିଲେ କି ନା, ହଁ ଯାଇଥିଲେ, ଯାଇଥିଲେ ଚାନ୍ଦିପନି ମନିକୁ ଯାଇଥିଲେ ପାଠ ପଢ଼ିବା ପାଇଁ, କିନ୍ତୁ କିଭଳି ସେ ପାଠ ପଢ଼ିଥିଲେ ନା 64 ଦିନରେ 64 କଳା ସେ ପ୍ରାପ୍ତ ହୋଇଗଲେ, 64 ଦିନରେ 64 ଜ୍ଞାନ ପ୍ରାପ୍ତ ହୋଇଗଲେ, 64 କଳା ମିଳିଲେ ସମସ୍ତ ଜ୍ଞାନ ବି 64 କଳା ରହିଲେ, ଯାହା ଥରେ ଶୁଣିଲେ ସବୁ ପାଇଗଲେ ଜ୍ଞାନ ମନେ ରଖିଗଲେ। ଏଇଟା ଦେଖିବା ପାଇଁ, ଆମକୁ ଦେଖିବା ପାଇଁ, ଭଗବାନ ମଧ୍ୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯାଉଛନ୍ତି ଗୁରୁ ପକ୍ଷ, କିନ୍ତୁ ସେ ଗୁରୁ ଶାନ୍ତିପାଣିମାନଙ୍କୁ କିଏ ଜ୍ଞାନ ଦେଇଥିଲେ, ସେ ଭଗବାନ ଜ୍ଞାନ ଦେଇଥିଲେ, ମତ ସ୍ମୃତି ଜ୍ଞାନ ଅପନିତ, ଭଗବାନଙ୍କର ଜ୍ଞାନ ଆସୁଛି, ଭଗବାନ କେଉଁଠୁ ସେ ଜ୍ଞାନ ପାଇଲେ ନା ସ୍ୱାଭାବିକ, ସେ ଜ୍ଞାନ କେଉଁଠୁ ପାଇଲେ ତା'ର କାରଣ ଦରକାର ନାହିଁ, ସେ ସ୍ୱାଭାବିକ ତାଙ୍କ ପାଇଁ ସେ ଜ୍ଞାନ ରହିଛି, ସ୍ୱାଭାବିକ ଭାବେ ରହିଛି। ତେଣୁ ଏଠାରେ କହୁଛି ଅନେକ ବାହୁ ଦରଭକ୍ତ ନେତ୍ର ପଶ୍ୟାମି ତାଙ୍କ ସର୍ବତୋନନ୍ଦ ରୂପମ ଦେଖୁଛନ୍ତି, ସେ ଅର୍ଜୁନ ଦେଖୁଛନ୍ତି ସବୁଠାରେ ରୂପ ଦେଖୁଛନ୍ତି ଭଗବାନଙ୍କର, ଏବଂ ନାଦମ ନ ମଧ୍ୟାହ୍ନ ନ ପୁନଃ ସବାଦି, ଯାହାର ଆଦି ଆଦି ନାହିଁ ବା ଅନ୍ତ ନାହିଁ ତାର ପୁଣି ମଧ୍ୟ କେଉଁଟା ଆସିବ। ତେଣୁ ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ, ବିଶ୍ୱରୂପକୁ ଏଇଭଳି ଭାବରେ ସେ ଦର୍ଶନ କରୁଛନ୍ତି, ଆଦି ନାହିଁ କି ଅନ୍ତ ନାହିଁ, ଆମେ ସବୁବେଳେ ଆଦି ଅନ୍ତ ଚିନ୍ତା କରୁଛେ, କାରଣ ଆମର ଆଦି ଅଛି ଏବଂ ଅନ୍ତ ମଧ୍ୟ ଅଛି, ବିଭୂତିକ ଜଗତ ହେଉଛି ଆଦ୍ୟନ୍ତବନ୍ତ କୁନ୍ତେୟ, ଆର ଆଦି ଯାହାର ଆଦି ଅଛି ତାର ଅନ୍ତ ଅଛି, କିନ୍ତୁ ଯାହାର ଆଦି ନାହିଁ ତାର ମଧ୍ୟ ଅନ୍ତ ନାହିଁ। ଯଶୋଦା ମା ବୁଝିପାରୁନଥିଲେ ଯେ ତାଙ୍କର ପୁତ୍ର ହେଉଛନ୍ତି, ସେହିଭଳି ଭାବରେ ଯାହା ଅନାଦି ଅନନ୍ତ ବେଳେ, ତେଣୁ ଦଶମ ସଦ ନବ ମଧ୍ୟରେ ବର୍ଣ୍ଣନା କରାଯାଇଛି ମା ଚେଷ୍ଟା କଲେ ବାନ୍ଧିବା ପାଇଁ, କାରଣ ସମସ୍ତେ ଆସି ଅଭିଯୋଗ କଲେ ଯେ ତମର ପୁତ୍ର ଏଇଭଳି ଭାବରେ ଚୋରି କରୁଛନ୍ତି, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଚୋରି କରୁଛି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ନଟଖଟ କାର୍ଯ୍ୟ କରୁଛନ୍ତି, ତେଣୁ ମା ଚିନ୍ତା କଲେ ଆଜି ବାନ୍ଧିବେ, ତେଣୁ ଭଗବାନଙ୍କୁ ବାନ୍ଧୁଛନ୍ତି। ଯେତେ ନିଜର ପ୍ରଥମେ ଯେଉଁ ରହିଛି ବେଣୀରେ ଯେଉଁ ଡୋରି ବନ୍ଧା ବନ୍ଧା ହୋଇଥିଲା ସେ ଡୋରିକୁ ଆଣି ବାନ୍ଧିଲେ, 2 ଫୁଟର ଦରକାର ପ୍ରଭାତ ମାନଙ୍କୁ 2 ଫୁଟର ଦରକାର ଦୌଡ଼ିଟି ଭଗବାନ ବାନ୍ଧିବା ପାଇଁ, କାରଣ ଭଗବାନଙ୍କର ବେଲ୍ଟ ଯେଉଁ ବନ୍ଧା ହେଇଛି ସେଇ 2 ଫୁଟର, କିନ୍ତୁ ଯେତେ ବାନ୍ଧିଲେ ମଧ୍ୟ ସେ ଶେଷ ହେଉନାହିଁ, ମାନେ ଖାଲି 2 ଆଙ୍ଗୁଲ ସବୁଠି କମିଯାଉ ଯେତେ ବାନ୍ଧିଲେ ମଧ୍ୟ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ନ ଚାନ୍ତ ନ ବହିର୍ଯ୍ୟ ନ ପୂର୍ବଂ ନା ବି ଚାପରଂ ପୂର୍ବାପରଂ ବହିଷ୍ଠାନ୍ତ ଜଗତୁ ଯେଉଁ ଜଗତ ଚଜ, ଯାହାଙ୍କର ଅନ୍ତର ନାହିଁ କି ବାହାର ନାହିଁ ତାଙ୍କୁ କେମିତି ଜଣେ ବାନ୍ଧିବେ। ତେଣୁ ଯେତେ ଚେଷ୍ଟା ଅନ୍ୟମାନେ ସବୁ ଗୋପୀମାନେ ହସୁଛନ୍ତି କହୁ ତା'ର ଭାଗ୍ୟରେ ବୋଧେ ବନ୍ଧା ହେବାର ଯୋଗ ନାହିଁ, ଯଶୋଦାଙ୍କ ନା ମୁଁ ଯେମିତି ବାନ୍ଧିବି କହିକି ସବୁ ଚେଷ୍ଟା କରୁଛନ୍ତି, ତେଣୁ ସବୁବେଳେ 2 ଆଙ୍ଗୁଲ କମିଯାଉଛି, ଯେତେ ବଡ଼ ଦୌଡ଼ି ଆଣିଲେ ମଧ୍ୟ ସେ 2 ଆଙ୍ଗୁଲ, ଯେତେ ଛୋଟ ଆଣିଲେ ମଧ୍ୟ ସେଇ 2 ଆଙ୍ଗୁଲ କମୁଛି। ତେଣୁ ଅନ୍ତିମରେ ଭଗବାନ ଯେତେବେଳେ ଦେଖିଲେ ଯେ ମାଆଙ୍କର ଏହିଭଳି ଭାବେ ରହିଛି ପ୍ରଚେଷ୍ଟା ରହିଛି, ଆଚାର୍ଯ୍ୟ ମାନେ କହୁଛନ୍ତି 2 ଆଙ୍ଗୁଲ କାହିଁକି କମିଲା ନା, 2 ଆଙ୍ଗୁଲ କମିବାର ଉଦ୍ଦେଶ୍ୟ ହେଉଛି ସୋମାତୁ ଶୂନ୍ୟଗାତ୍ରାୟା ବିଶ୍ୱସ୍ତ କବର ଶ୍ରଦ୍ଧ ଦୁଷ୍ଟ ପରିଶ୍ରମ କୃଷ୍ଣ କୃପାସିତ୍ ସ୍ୱବନ୍ଦନୀ, ଭଗବାନ କହିଲେ ଠିକ ଅଛି ବନ୍ଧା ହେବି। ଭଗବାନ ଯଦି କୃପା ନ କରିଥାନ୍ତେ ତାହେଲେ ସେ ବନ୍ଧା ହେଇପାରିନଥାନ୍ତେ, ଭଗବାନ କିଏ ବାନ୍ଧିବେ। ତେଣୁ ଏଇ ଶ୍ଳୋକରେ ବିଶ୍ୱନାଥ ଗୋଟେ କହୁଛନ୍ତି ଯେ ଅତ୍ର ପରିଶ୍ରମ ଇତି କୃପେୟତାଭ୍ୟାମ ଦ୍ୱୟ ଅଙ୍ଗୁଳ ନ୍ୟୁନତା ସମାହିତ। ସମାଧାନ ହେଉଛି ଏଇଟା, ଦୁଇ ଅଙ୍ଗୁଳ କାହିଁ କମିଯାଉଥିଲା ନା, ଗୋଟେ ହେଉଛି ପରିଶ୍ରମ ଆଉ ଗୋଟେ ହେଉଛି କୃପା। ଆମେ ଯେତେ ପରିଶ୍ରମ କଲେ ମଧ୍ୟ ଯଦି ଭଗବାନ କୃପା ନ ଆସିବ ତାହେଲେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ, ଏବଂ ଖାଲି ଯଦି ଭଗବାନଙ୍କ କୃପା ଉପରେ ନିର୍ଭର କରିବା ଆମେ କିଛି ପରିଶ୍ରମ କରିବା ନାହିଁ ତାହେଲେ ମଧ୍ୟ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା ନାହିଁ। ବିଶ୍ୱନାଥ ଗୁପ୍ତଙ୍କର ଭାଷା କହୁଛନ୍ତି, ତେଣୁ ଭଗବାନ ଦେଖିଲେ ଯେତେବେଳେ ମାଆଙ୍କର ଶୂନ୍ୟଗାତ୍ରାୟାମ ଶରୀରରୁ ଝାଳ ନିର୍ଗତ ହେଉଛି ଏବଂ ବିଶ୍ୱସ୍ତ କବଳ ସ୍ରଜ ତାଙ୍କର ବେଣୀରେ ଯେଉଁ ଫୁଲ ସବୁ ଥିଲା ସବୁ ପଡ଼ିଯାଉଛି, ତେଣୁ ଦୁଷ୍ଟୁଆ ପରିଶ୍ରମ କୃଷ୍ଣ, ଭଗବାନ ତ ଦେଖିଲେ ମାଆଙ୍କର ଏଭଳି ଭାବରେ ପରିଶ୍ରମ, ତାଙ୍କର କୃପା ଶକ୍ତି ଉଦୟ ହେଲା। ଭଗବାନଙ୍କ ଅନେକ ଶକ୍ତି ରହିଛି ନା, ଯେଉଁ ଅନନ୍ତ ଶକ୍ତି ରହିଛି ଭଗବାନଙ୍କର, ସେ ଅନନ୍ତ ଶକ୍ତି କହିଲେ ନା ଆମେ ବନ୍ଧା ହେବୁ ନାହିଁ, ଆମେ ଅନନ୍ତ ଆମେ କେମିତି ବନ୍ଧିବୁ, ଅନ୍ତ କେମିତି କରିବ ତୁମେ। କିନ୍ତୁ ଭଗବାନ ଯେତେବେଳେ କୃପା ଶକ୍ତି ଉଦୟ ହେଲା ସେତେବେଳେ ଅନ୍ୟ ସବୁ ଶକ୍ତି ତଳକୁ ଚାଲିଗଲେ, ଏବଂ କୃପା ଶକ୍ତିରେ ଭଗବାନ ମନ୍ଦିତ ହେଲେ ବନ୍ଧା ହେଲେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ପ୍ରକୃତ ଯେଉଁ ରହିଛି ସବୁଠାରେ ସେ ବିଦ୍ୟମାନ ରହିଛନ୍ତି, ନା ନା ଅନ୍ତର ନ ଦଶା ଆଦି ଅନ୍ତୁ ମଧ୍ୟଞ୍ଚ, ଆଦି ନାହିଁ ଏବଂ ଅନ୍ତ ନାହିଁ ତାର ମଧ୍ୟ କେଉଁଠି ଆସିବ। ତାପରେ ସ୍ୱପର ନା ଅନ୍ତର ବହି, ତାଙ୍କର ଆମେ ଯେଉଁ କହୁଛେ ଇଏ ଆମର ନିଜର ଇଏ ଆମର ପର, କାରଣ ଆମେ ଶରୀର ସମ୍ବନ୍ଧୀୟ ଚିନ୍ତା କରୁଛେ, ଶରୀର ସମ୍ବନ୍ଧ ଭଗବାନଙ୍କର ଶରୀର ତ ନାହିଁ, ଭଗବାନ ସଚ୍ଚିଦାନନ୍ଦଙ୍କ ଶରୀର, ଏବଂ ଆମେ ସମସ୍ତେ ଭଗବାନଙ୍କର ଅଂଶ, ଏମିତି କିଛି ନୁହଁ ଯେ ଭଗବାନଙ୍କର ବାହାର ବ୍ୟକ୍ତି, ସବୁକିଛି ଭଗବାନଙ୍କର ସ୍ୱପର, ତାଙ୍କର ନିଜର ଆଉ ପର ଚିନ୍ତା ନାହିଁ। କିନ୍ତୁ ଯଦିଓ ଭଗବାନଙ୍କର ନିଜର ପରର ଚିନ୍ତା ନାହିଁ, ଏ ପ୍ରଶ୍ନଟି ପଚାରିଥିଲେ ଭଗବାନ ଯେ ସମସ୍ତଙ୍କୁ ଯଦି ସମାନ ପୁଣି କାହିଁକି ବିଷମ ଭାବରେ ବ୍ୟବହାର କଲେ। ଯେତେବେଳେ ଷଷ୍ଠ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ କହୁଛନ୍ତି ଯେ ଏଇଭଳି ଭାବରେ ଭଗବାନ ଇନ୍ଦ୍ରଙ୍କୁ ସାହାଯ୍ୟ କରି ରୁଦ୍ରାଶ୍ରମକୁ ବଦ୍ଧ କରାଇଲେ। ତେଣୁ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏହି ପ୍ରଶ୍ନଟି ପଚାରିଛନ୍ତି ପରିକ୍ଷିତ ମହାରାଜ, ସେ ତ ସମସ୍ତଙ୍କ ଯଦି ସମାନ ପୁଣି କାହିଁକି ବିଷମ ବ୍ୟବହାର କଲେ। ସମ ପ୍ରିୟ ଶ୍ରୁତ ବ୍ରହ୍ମନ, ଖାଲି ଯେ ସେ ସମସ୍ତଙ୍କ ପ୍ରତି ସମାନ ତାହା ନୁହଁ, ସେ ସମସ୍ତଙ୍କ ପ୍ରିୟ ଏବଂ ସେ ହେଉଛନ୍ତି ସମସ୍ତଙ୍କର ଶ୍ରୁତ। ସମ ପ୍ରିୟ ଶ୍ରୁତ ବ୍ରହ୍ମନ ଭୂତାନାମ ଭଗବାନ ସ୍ୱୟଂ, ସମସ୍ତ ଜୀବମାନଙ୍କର ସେ ହେଉଛନ୍ତି ଭଗବାନ, ସମସ୍ତଙ୍କ ସମାନ, ସମସ୍ତଙ୍କ ପ୍ରତି ସେ ସମ ଏବଂ ସମସ୍ତଙ୍କ ପ୍ରିୟ ଏବଂ ସମସ୍ତଙ୍କ ଶ୍ରୁତ। ତେଣୁ ଇନ୍ଦ୍ର ସାର୍ଥେ କଥନ ଦୈତ୍ୟ ନବଜିତ ବିଷମ ଯଥା, ତାହେଲେ ଇନ୍ଦ୍ରଙ୍କ ପାଇଁ କାହିଁକି ସେ ଏଭଳି ବିଷମ ଭାବେ ବ୍ୟବହାର କଲେ, ବିଷମ ଭଳି ବ୍ୟବହାର କଲେ କାରଣ କ'ଣ? ତେଣୁ ସେ ଶ୍ଳୋକରେ ବିଷ୍ଣୁ କହୁଛନ୍ତି ଯେ ସମସ୍ୟା କଥମ ବୈଷମ, ସେ ତ ସମାନ ଅଛି ସମସ୍ତଙ୍କ ସମାନ, ତାହେଲେ ବୈଷମ କେମିତି ଆସୁଛି ତାଙ୍କର? ଏବଂ ପ୍ରିୟ ସ କଥମ ଅସୁରେଶୁ ତୃତୀୟ ଭାବ, ଯଦି ସେ ସମସ୍ତଙ୍କ ପ୍ରିୟ ତାହେଲେ ଅସୁରଙ୍କ ପ୍ରତି କାହିଁକି ତୃତୀୟ ଭାବ, ଅସୁରକୁ ମାରିବା ପାଇଁ ବ୍ୟବସ୍ଥା କରିଦେଲେ ତୃତୀୟ ଭାବ ଭଳି ଲାଗିଲା। ଏବଂ ସୁହୃଦଶ କଥମ ତେସୁ ଅସୁହୃଦଶ, ଯଦି ସେ ସମସ୍ତଙ୍କ ସୁହୃଦ ତାହେଲେ ଅସୁହୃଦ ଭଳି କେମିତି କାର୍ଯ୍ୟ କରୁଛନ୍ତି? ତେଣୁ ଏହି ପ୍ରଶ୍ନଟି ଯେତେବେଳେ ପଚାରିଲେ ପରିକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ, ସୁଖଦେବ ଗୋସ୍ୱାମୀ ନାରଦ ଯୁଧିଷ୍ଠିର ସମ୍ବାଦ ରିଲେ କଲେ, ନାରଦର ଯୁଧିଷ୍ଠିରଙ୍କ ସହିତ ସମ୍ବାଦ ହୋଇଥିଲା ରାଜସ୍ୱ ଯଜ୍ଞରେ ଯେତେବେଳେ ଭଗବାନ ଯଜ୍ଞରେ ଅଗ୍ରପୂଜ୍ୟ ବୋଲି ସହଦେବ କହିଲେ, ଅଗ୍ରପୂଜ୍ୟ କିଏ, ପ୍ରତ୍ୟେକ ପୂଜା କରାଯିବ ନା ଅଗ୍ରପୂଜ୍ୟ ହେଉଛନ୍ତି କୃଷ୍ଣ, ଏବଂ ବିଷ୍ଣୁ ଆଦି ସମସ୍ତେ ସେ ସମ୍ବୋଧନ ସେଇଟାକୁ କ'ଣ ତାକୁ ଅନୁମୋଦନ କଲେ। କିନ୍ତୁ ଶିଶୁପାଳ କହିଲା ଇଏ ଅଗ୍ରପୂଜ୍ୟ, ତାଙ୍କର ସବୁ ପ୍ରକାର ଦୋଷ ରହିଛି, କେମିତି ବର୍ଣ୍ଣାଶ୍ରମ କୁଳପେତା, ତାଙ୍କର କୌଣସି ବର୍ଣ୍ଣ ନାହିଁ, କୌଣସି ଆଶ୍ରମ ନାହିଁ, ସର୍ବଧର୍ମ ବହିଷ୍କୃତ, ସବୁ ଧର୍ମ ତାଙ୍କର କିଛି ନାହିଁ, ତାଙ୍କର ଶୈରବର୍ତ୍ତୀ ଗୁଣହୀନ, ତାଙ୍କର ମନ ଇଚ୍ଛା ସବୁ କାର୍ଯ୍ୟ କରୁଛନ୍ତି, ତାଙ୍କର କୌଣସି ଗୁଣ ନାହିଁ, ସୁପର୍ଯ୍ୟାୟ କଥା ମୋର ଯେ ସେମାନେ କେମିତି ପ୍ରଥମେ ପୂଜା ହେବେ, ଅଗ୍ରପୂଜା କେମିତି ହେବେ? ତେଣୁ ଭଗବାନ ଯେତେବେଳେ ତାଙ୍କର ସୁଦର୍ଶନ ଚକ୍ରରେ ତାଙ୍କୁ ହତ୍ୟା କଲେ, ସେହି ସମୟରେ ସମସ୍ତେ ଦେଖୁଛନ୍ତି ଶିଶୁପାଳର ଶରୀରରୁ ଗୋଟେ ଜ୍ୟୋତି ନିର୍ଗତ ହୋଇ ଭଗବାନଙ୍କ ଶରୀରରେ ମିଶିଗଲା। ତେଣୁ ଏଇ ଆଶ୍ଚର୍ଯ୍ୟ ହେଇଗଲେ ଯୁଧିଷ୍ଠିର ମହାରାଜ ତେଣୁ ଏହି ପ୍ରଶ୍ନଟି ସେ ପଚାରିଥିଲେ ସେ କାହିଁକି କିଭଳି ଏଇଭଳି ଭାବରେ ଜଣେ ଥିଲେ ରାଜା ବେଣ ଯିଏକି ଭଗବାନ ପ୍ରତି ଦ୍ରୋହ କରିବାରୁ ସେ ନର୍କଗତି ଲାଭ କରୁଥିଲେ କିନ୍ତୁ ଇଏ ପିଲାଦିନରୁ ଭଗବାନଙ୍କ ବିରୁଦ୍ଧରେ କଥା କହୁଛନ୍ତି ଅପମାନ କରୁଛନ୍ତି ନିନ୍ଦା କରୁଛନ୍ତି କିନ୍ତୁ ସେ ସାଧୁଜନ୍ମତି ପ୍ରାପ୍ତ ହେଲେ ତେଣୁ ସେହି ପ୍ରଶ୍ନର ଉତ୍ତରରେ ନାରଦମୁନି ଏହି ପ୍ରହ୍ଲାଦଙ୍କ କଥା ଉତ୍ଥାପନ କରିଥିଲେ ପ୍ରହ୍ଲାଦ କିଭଳି ଭଗବାନଙ୍କ ପ୍ରିୟ ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦଙ୍କ ଉଦାହରଣ ଦିଆଯାଇଛି ଭଗବାନଙ୍କର କେହି ପ୍ରିୟ ନୁହନ୍ତି କେହି ଅପ୍ରିୟ ନୁହନ୍ତି ସ୍ୱପର ତାଙ୍କର ନଥାଏ ଏବଂ ନା ଅନ୍ତର ବହି ତାଙ୍କର ବାହାରେ କିଛି ନାହିଁ ବା ଭିତରେ କିଛି ନାହିଁ ସେ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ ସବୁଠାରେ ସେ ବିଦ୍ୟମାନ ସବୁଠାରେ ସେ ବିଦ୍ୟମାନ ଅନ୍ତର ବହି କିଛି ନାହିଁ ଏବଂ ବିଶ୍ୱସ୍ୟା ମୁନି ଯଦସ୍ମା ଏ ସମସ୍ତ ବିଶ୍ୱ ଯେଉଁ ଆସୁଛି ଖାଲି ଗୋଟିଏ ବିଶ୍ୱ ନୁହଁ ଏହିଭଳି ଭାବରେ ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି ତେଣୁ ଇଏ ଯାହାଙ୍କଠାରୁ ଆସୁଛନ୍ତି ବିଶ୍ୱମ ଚେତ ରୀତମ ମହତ୍ ଏହି ବିଶ୍ୱ ମଧ୍ୟ ସେହିଭଳି ଭାବରେ ରୀତମ ଯେଉଁ କୁହାଯାଉଛି ଶଙ୍କରାଚାର୍ଯ୍ୟ ଯେଉଁ କହିଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏ ଆଂଶିକ ତତ୍ତ୍ୱକୁ ପ୍ରକାଶ କରିଛନ୍ତି କାରଣ ଶଙ୍କରାଚାର୍ଯ୍ୟ ଯେତେବେଳେ ତାଙ୍କର ଯେଉଁ ଉପସ୍ଥାପନ କରୁଥିଲେ ଶଙ୍କରାଚାର୍ଯ୍ୟ ବେଦ ଧର୍ମକୁ ପ୍ରତିଷ୍ଠିତ କରୁଥିଲେ ସେ ସମୟରେ ବେଦ କେହି ମାନୁନଥିଲେ ବୁଦ୍ଧଦେବ ବେଦକୁ ନିନ୍ଦା କରିଦେଇଥିଲେ ତେଣୁ ବେଦର ବେଦକୁ ସ୍ୱୀକାର କରୁନଥିଲେ ସେ ନିନ୍ଦା କରୁଥିଲେ ତେଣୁ ବେଦର ମୁଖ୍ୟ ଅର୍ଥକୁ ସେ ସମୟରେ ସେ ସ୍ଥାପନ କରିନଥିଲେ ଗୌଣ ଅର୍ଥକୁ ସ୍ଥାପନ କରିଥିଲେ ସେଥିପାଇଁ ସେ କହିଥିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏ ଯେଉଁ ଜଗତ ହେଉଛି ଏ ମିଥ୍ୟା କିନ୍ତୁ ବ୍ରହ୍ମ ହେଉଛି ସତ୍ୟ ଏହିଭଳିଆ କହିବାରୁ ସେ ବୁଦ୍ଧ ଧର୍ମକୁ ପରାସ୍ତ କରି ବୈଦିକ ଧର୍ମ ବା ବେଦକୁ ସ୍ଥାପନ କଲେ କିନ୍ତୁ ସେ ଯେଉଁ ସେ ସମୟରେ ସେ ସମୟରେ ସେଇ ଗୌଣ ସତ୍ୟଟାକୁ ସେ ପ୍ରକାଶ କରିଥିଲେ ମୁଖ୍ୟ ଯେଉଁ ମୁଖ୍ୟ ସତ୍ୟକୁ ପ୍ରକାଶ କରିନଥିଲେ ତେଣୁ ଆମର ବୈଷ୍ଣବ ଫିଲୋସଫି ହେଉଛି ଯେ ଏ ଭୌତିକ ଜଗତ ଯେହେତୁ ଭଗବାନ ସତ୍ୟମଠାରୁ ଆସିଛନ୍ତି ସତ୍ୟସ୍ୟ ସତ୍ୟ ଯେଉଁ ରହିଛି ଭାଗବତ ଦର୍ଶନ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ ସେ କଥା କୁହାଯାଉଛି ସତ୍ୟବ୍ରତମ ସତ୍ୟପରମ ତ୍ରିସତ୍ୟମ ସତ୍ୟସ ଯୋନି ନିହିତନ୍ତ ସତ୍ୟ ସତ୍ୟସ ସତ୍ୟ ମୃତ ସତ୍ୟ ନେତ୍ରମ ସତ୍ୟାତ୍ମକତ୍ୱମ ଶରଣ ପ୍ରପନ୍ନା ସେ ହେଉଛନ୍ତି ସତ୍ୟଂ ପରମ ପରମ ସତ୍ୟ ହେଉଛନ୍ତି ସିଏ ତେଣୁ ତାଙ୍କଠାରୁ ଅସତ୍ୟ କେମିତି ଆସିବ ତେଣୁ ଏଇ ଯେଉଁ ଭୌତିକ ଜଗତ ଆସୁଛି ଇଏ ହେଉଛି କ୍ଷଣକାଳ ସବୁବେଳ ପାଇଁ ରହିବନି କ୍ଷଣିକ ପାଇଁ ରହୁଛି ସେଇ ଯୋଗୁଁ ଅସତ୍ୟ ବୋଲି କୁହାଯାଉଛି ତା ଅର୍ଥ ନୁହେଁ ମିଥ୍ୟା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ନା ବ୍ରହ୍ମ ସତ୍ୟ ଏବଂ ଜଗତ ମଧ୍ୟ ସତ୍ୟ ସେ କଥା ଏଠି କୁହାଯାଉଛି ବିଶ୍ୱଙ୍କ ତା ରୀତମ ମହତ୍ ସେଇ ଭଗବାନଙ୍କର ମହତ୍ ବ୍ୟକ୍ତିଙ୍କଠାରୁ ଆସୁଛନ୍ତି ତେଣୁ ଏ ବିଶ୍ୱ ମଧ୍ୟ ସତ୍ୟ କିନ୍ତୁ ଇଏ ଚିରକାଳ ପାଇଁ ସତ୍ୟ ନୁହଁ ଇଏ ହେଉଛି କ୍ଷଣି କ୍ଷଣକାଳ ପାଇଁ ଇଏ ସୃଷ୍ଟି ହେଉଛି ସ୍ଥିତି ହେଉଛି ତାପରେ ପୁଣି ଧ୍ୱଂସ ହେଇଯାଉ ସୃଷ୍ଟି ସ୍ଥିତି ପ୍ରଳୟ ଏଭଳି ଭାବେ ଚାଲିବ ତେଣୁ ଏ ବିଶ୍ୱରେ ଆମେ ଯାହା ମୃଷା ବୋଲି କୁହାଯାଇଛି ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକ ସେ କଥା କୁହାଯାଉଛି ଯେ ଜନ୍ମାଦି ଅଶ୍ଳିକ ଅନୁୟା ଇତର ଚାର୍ଜ ଅଧିକ ସରାଟ ତେନେ ବ୍ରହ୍ମ ଉଦାହ ଆଦି କବୈ ନିହନ୍ତି ଯଶ୍ରେୟ ତେଜବାହାରେ ମୃଦା ଯଥା ବନିଭୟ ତତ୍ର ତ୍ରିଶକ ମୂଷା ତେଜ ବାହାରେ ମୁଦା ଏ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଏ ତିନୋଟି ତତ୍ତ୍ୱର ବିନିମୟ ହେଉଛି ତେଜ ବାହାରେ ମୁଦା ଅଗ୍ନି ଜଳ ଏବଂ ମାଟି ତେଜ ବାହାରେ ମୁଦା ଯଥା ବିନିମୟ ମାଟିକୁ ଚକଟିକିରି ଇଟା କରୁଛନ୍ତି ଇଟାକୁ ପଡ଼ିକିରି ଘର ସବୁ ନିର୍ମାଣ କରୁଛନ୍ତି ଏଇଭଳି ଭାବରେ ଯାହା ସବୁ ଆମେ ଦେଖୁଛେ ଏଇ ତେଜ ବାହାରେ ମୁଦା ଯଥା ବିନିମୟ ହେଉ ଯତ୍ର ତ୍ରିସର୍ଗ ଏଇ ତ୍ରିସର୍ଗ ତିନୋଟି ଲୋକ ରହିଛି ଇଏ ହେଉଛି ମୃଷା ଇଏ ହେଉଛି ଲାଗୁଛି ଯେମିତି ଏଇଟା ସତ୍ୟ କିନ୍ତୁ ଏଇଟା ଆମୃଷା ଏଇଟା ସବୁବେଳେ ପାଇଁ ନୁହଁ କ୍ଷଣ କ୍ଷଣକାଳ ପାଇଁ ରହୁଛି ଏ ସୃଷ୍ଟି ହେଉଛି କିଛି କାଳ ରହୁଛି ଏବଂ ଧ୍ୱସ ହେଇଯାଉଛି ତେଣୁ ଯେଉଁ ପ୍ରକୃତ ସତ୍ୟ ତେଣୁ ଯଦି ଚିନ୍ତା କରି ପ୍ରକୃତ ସତ୍ୟ କେଉଁଠି ନା ସେଇଟା ହେଉଛି ସେଇ ଚେ ଜଗତ ହେଉଛି ପ୍ରକୃତ ସତ୍ୟ ଜଗତ ଭଗବଦ୍ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ଯେ ଏ ଭୌତିକ ଜଗତ ଏଇଭଳି ଭାବରେ ବ୍ରହ୍ମାଣ୍ଡ ପଟରୁ ଆରମ୍ଭ କରି ସବୁଠାରେ ଏଇଭଳି ଭାବରେ ପୁନରାବର୍ତ୍ତନ ଚାଲିଛି ଆ ବ୍ରହ୍ମ ଭୁବନାଲୋକ ପୁନରାବର୍ତ୍ତନ ଅର୍ଜୁନ ସେ ସୃଷ୍ଟି ହେବା କିଛି କାଳ ରହିବ ପୁଣି ଧ୍ୱଂସ ହୋଇଯିବ। ଭୌତିକ ଜଗତର ନେଚର ବା ସ୍ୱଭାବ ହେଉଛି ଏହିଭଳି ଭାବରେ। କିନ୍ତୁ ପରସ୍ତସ୍ମାତ୍ ଭାବନୀୟ ବ୍ୟକ୍ତ ବ୍ୟକ୍ତା ସନାତନ ଯଶ ସର୍ବେଷୁ ଭୂତେଷୁ ନଶ୍ୟଶୂନ ବିନଶ୍ୟତି। କିନ୍ତୁ ଏଇ ଯେଉଁ ଭୌତିକ ଜଗତ ଯେଉଁଟା ଧ୍ୱଂସଶୀଳ ଜଗତ, ଆର ଉର୍ଦ୍ଧ୍ୱରେ ଆଉ ଗୋଟେ ଜଗତ ରହିଛି ପରସ୍ତସ୍ମାତ୍ ଭାବନୀୟ ବ୍ୟକ୍ତ ବ୍ୟକ୍ତା ସନାତନ। ସେ ହେଉଛି ସନାତନ ଜଗତ, ଆମେ ଯାହା ଦେଖୁଛେ ଏବଂ ଯାହା ଦେଖାଯାଉଛି ତାର ଉର୍ଦ୍ଧ୍ୱରେ ସେ ଜଗତ ରହିଛି। ଯଶ ସର୍ବେଷୁ ଭୂତେଷୁ ନଶ୍ୟଶୂନ ବିନଶ୍ୟତି। ଏଇ ଭୌତିକ ଜଗତ ଧ୍ୱଂସ ହୋଇଗଲେ ମଧ୍ୟ ସିଏ ନଷ୍ଟ ହେବେ ନାହିଁ, ଧ୍ୱଂସ ହେବେ ନାହିଁ, ନଶ୍ୟଶୂନ ବିନଶ୍ୟତି। ତେଣୁ ଅଷ୍ଟମ ଅଧ୍ୟାୟରେ ଭଗବାନ ତାଙ୍କର ସେଇ ସନାତନ ଧାମ ବିଷୟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଏଇ ଭୌତିକ ଜଗତ ମିଥ୍ୟା ନୁହଁ, କିନ୍ତୁ ଇଏ ହେଉଛି ଚିତ୍ ଜଗତର ପ୍ରତିଫଳନ, ବିକୃତ ପ୍ରତିଫଳନ। ଭଗବଦ୍ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ ଚିନ୍ତା କହିଲେ, ଉର୍ଦ୍ଧ ମୂଳ ମଦ ଶାଖ ନଶ୍ୱତମ ପ୍ରାହୁରବ୍ୟମ ଛନ୍ଦାସି ଯଶ ପ୍ରଣାଣୀ ଜସ୍ତମ ବେଦ ସବେଦବି। ଉର୍ଦ୍ଧ ମୂଳ, ଆମେ ଭୌତିକ ଜଗତରେ ଯେଉଁ ଗଛ ଦେଖୁଛେ ତା'ର ମୂଳ ସବୁ ନିମ୍ନକୁ ରହିଛି, କିନ୍ତୁ ଏ ଭୌତିକ ଜଗତ ଗୋଟେ ଏଭଳି ବୃକ୍ଷ ସହିତ ତୁଳନା କରିଛନ୍ତି ଭଗବାନ। କାହିଁକି ବୃକ୍ଷ ସହିତ ତୁଳନା କଲେ ନା, ଏ ଭୌତିକ ଜଗତ ଓଲଟା ବୃକ୍ଷ ସହିତ କାହିଁକି ତୁଳନା କଲେ ନା, ଏ ଭୌତିକ ଜଗତର ପ୍ରକୃତ ସ୍ଥିତି ନାହିଁ, ଏଇଟା ବହୁତ ସୃଷ୍ଟି ହେଉଛି, କିଛି କାଳ ରହୁଛି ପୁଣି ଧ୍ୱଂସ ହୋଇଯାଉଛି। ତେଣୁ ଓରଟା ବୃକ୍ଷ ବୋଲି କହିଲେ, ଓରଟା ବୃକ୍ଷ ଯେମିତି ପ୍ରଭୁପାଦ ମହାରାଜ କହନ୍ତି, ଆମେ ଓରଟା ବୃକ୍ଷ କେଉଁଠି ଦେଖିବା, ଯେଉଁ ଜଳାଶୟ ସବୁ ରହିଛି ଆମର ଏଇଠି ତ ରହିଛି, ବହୁତ ଜଳାଶୟ ରହିଛି। ତେଣୁ ଏଠି ଆମେ ଦେଖିବା ଯେଉଁ ବନ୍ଧରେ ସବୁ ଗଛ ପଛ ରହିଛି ତା'ର ପ୍ରତିଫଳନ ଯେତେବେଳେ ଦେଖିବା ଜଳରେ, ଓରଟା ଦେଖାଯିବ, ଫଳର ଗଛର ଯେଉଁ ମୂଳ ଇତ୍ୟାଦି ସବୁ ଉପରକୁ ରହିଛି, ଫଳ ଫୁଲ ଡାଳ ଇତ୍ୟାଦି ସବୁ ତଳକୁ ରହିଛି। ତେଣୁ ଏହିଭଳି ଭାବରେ ଯେଉଁମାନେ ଜାଣନ୍ତି ସବେଦବିତ୍, ସେମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ବୋଲି ବୁଝିବା କରିବ। ଯେଉଁମାନେ କହିଲେ ଏଇଟା ମିଥ୍ୟା କହିଦିଅନ୍ତି, ସେଇଟା ପ୍ରକୃତ ବେଦବିତ୍ ନୁହନ୍ତି, ଏଇଟା ହେଉଛି ଚିତ୍ ଜଗତର ଇଏ ହେଉଛି ପ୍ରତିଫଳନ, ବାସ୍ତବ ଜଗତ ସେଠି ରହିଛି ନା। ମିଥ୍ୟା କହିଦେଲେ ସତ୍ୟ କେଉଁଟା ଆମେ ଜାଣିପାରିବା ନାହିଁ, ସତ୍ୟ ହେଉଛି ଭଗବାନଙ୍କ ଧାମ ଏବଂ ଇଏ ହେଉଛି ତା'ର ପ୍ରତିଫଳନ, ଜ୍ୟେଷ୍ଠ ବେଦ ସବେଦବି। ତେଣୁ ଏଇଭଳି ଭାବରେ ଭୌତିକ ଜଗତକୁ ମିଥ୍ୟା ବୋଲି କୁହାଯିବ ନାହିଁ, ବ୍ରହ୍ମ ସତ୍ୟ ଇଏ ହେଉଛି ମାୟାବାଦ ଭାଷ୍ୟ। ତେଣୁ ଏଇ ମାୟାବାଦ ଭାଷ୍ୟକୁ ମହାପ୍ରଭୁ ଯେତେବେଳେ ଆସିଲେ ଏ ମାୟାବାଦ ଭାଷ୍ୟକୁ ଖଣ୍ଡନ କଲେ। ତେଣୁ ଆମେ ଯେଉଁ କହୁଛେ ପ୍ରଭୁପାଦ ମହାରାଜଙ୍କୁ ଯେଉଁ ସ୍ତୁତି କରୁଛେ, ମନ୍ତ୍ର ପାଠ କରୁଛେ, ଗୁରୁ ପ୍ରଣାମ କରୁଛେ, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ନିର୍ବିଶେଷ ମାୟାବାଦୀ ହେଉଛି ନିର୍ବିଶେଷ। ନିର୍ବିଶେଷ କହିଲେ ଭଗବାନଙ୍କୁ କିଛି ରୂପ ନାହିଁ, ଭଗବାନଙ୍କର ଯଦିଓ ଭଗବାନ ସବୁଠାରେ ବିସ୍ତାର ଲାଭ କରିଛନ୍ତି, କିନ୍ତୁ ତଥାପି ତାଙ୍କର ଗୋଟେ ରୂପ ରହିଛି, ସଚ୍ଚିଦାନନ୍ଦ ବିଗ୍ରହ, ତାଙ୍କର ବିସ୍ତାର ସବୁଠାରେ ରହିଛି, ପରମାତ୍ମା ଉପରେ ସବୁଠାରେ ରହିଛନ୍ତି ଏବଂ ଅଣୁ ପରମାଣୁରେ ମଧ୍ୟ ଭଗବାନ ପରମାତ୍ମା ରୂପରେ ରହିଛନ୍ତି, ଭଗବାନ ରୂପରେ ତାଙ୍କର ଗୋଟେ ରୂପ ରହିଛି ଏବଂ ବ୍ରହ୍ମ ହେଉଛି ତାଙ୍କର ଶରୀରର ଅଙ୍ଗ କାନ୍ତି। ଏହିଭଳି ଭାବରେ ଯେଉଁମାନେ ବେଦବିତ୍, ଯେଉଁମାନେ ପ୍ରକୃତରେ ତତ୍ତ୍ୱବିତ୍, ସେମାନେ ଜାଣନ୍ତି ବଦନ୍ତି ତା ତତ୍ତ୍ୱବିତ୍ ତତ୍ତ୍ୱ ଜ୍ଞାନ ମଧ୍ୟ ଇଏ ହେଉଛି ତତ୍ତ୍ୱ। ଏ ଅଦ୍ୱୟ ଜ୍ଞାନ ତତ୍ତ୍ୱ ଯେଉଁ ରହିଛି, ଭଗବାନ ହେଉଛନ୍ତି ଅଦ୍ୱୟ ଜ୍ଞାନ, ସେ ତତ୍ତ୍ୱ ହେଉଛି କିଭଳି ନା ତିନି ପ୍ରକାର, ଗୋଟେ ହେଉଛି ବ୍ରହ୍ମେତି, ବ୍ରହ୍ମ ବା ଜ୍ୟୋତି ଯେଉଁ ଆଲୋକ କୁହାଯାଉଛି ଇଏ ଭଗବାନଙ୍କ ଶରୀରର ଅଙ୍ଗ କାନ୍ତି, ବ୍ରହ୍ମଣ ହିଁ ପ୍ରତିଷ୍ଠା ଭଗବଦ୍ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଲେ। ବ୍ରହ୍ମ କହିଲେ ମୋର ଶରୀରରୁ ଆସୁଛି, ଶରୀରର ଜ୍ୟୋତି ହେଉଛି ବ୍ରହ୍ମ, ତେଣୁ ବ୍ରହ୍ମ କହିଲେ ଭଗବାନଙ୍କ ଶରୀରର ଅଙ୍ଗକାନ୍ତି ହେଉଛି ବ୍ରହ୍ମ, ଇଏ ହେଉଛି ପ୍ରାଥମିକ ଅନୁଭୂତି, ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି ଏବଂ ଏ ଅନୁଭୂତି ଜଣେ ଜ୍ଞାନ ମାଧ୍ୟମରେ ମଧ୍ୟ ପ୍ରାପ୍ତ ହୋଇପାରିବେ ବ୍ରହ୍ମ ଅନୁଭୂତି। ଯେମିତି ଉଦାହରଣ ସ୍ୱରୂପ ପ୍ରଭୁପାଦ ମହାରାଜ କୁହନ୍ତି, ବହୁତ ଉଦାହରଣ ଦେଇଛନ୍ତି, ତେଣୁ ଆମେ ଦେଖିବା ଗୋଟେ ଟ୍ରେନ୍ଟେ ଆସୁଛି ରାତିରେ, ଆମେ ଦେଖିବା ଟ୍ରେନ୍ଟେ ଆସୁଛି, ଲାଇଟ୍ଟା ରହିଛି, ଲାଇଟ୍ ଦେଖାଯାଉଛି, ଆମେ ଭାବିବା ଗୋଟେ ଲାଇଟ୍ ଆସୁଛି। ଯେଉଁମାନେ ଜାଣିନାହାନ୍ତି ଟ୍ରେନ୍ ବିଷୟରେ ଜ୍ଞାନ ନାହିଁ, ସେ କହିବେ ଲାଇଟ୍ ଆସୁଛି, ବାଳିରେ ବୋଧେ ଟ୍ରେନ୍ ନାହିଁ। ମୁଁ ଯାଇଥିଲି ବାଲି ଇଣ୍ଡୋନେସିଆ, ମୁଁ ପଚାରିଲି ତ ଟ୍ରେନ୍ କଥା ସେଠି, ଟ୍ରେନ୍ଟା କ'ଣ, ଟ୍ରେନ୍ ବୋଧେ ସେଠି ନାହିଁ, ସେଥିପାଇଁ ସେ ଟ୍ରେନ୍ ବିଷୟରେ ଜାଣିନାହାନ୍ତି। ତେଣୁ ଯଦି ଜଣେ କେବଳ ଆଲୋକ ଦେଖିବ ସେ ଭାବେ ଗୋଟେ ଲାଇଟ୍ ଆସୁଛି, କିନ୍ତୁ ଯେଉଁମାନେ ଟ୍ରେନ୍ ବିଷୟରେ ଜ୍ଞାନ ଅଛି ସେ କହିବେ ହଁ ଏ ଟ୍ରେନ୍ର ଏଇଟା ଲାଇଟ୍, ତା'ପରେ ଟ୍ରେନ୍ ଅଛି, ଟ୍ରେନ୍ ଡବା ଅଛି, ଡବାରେ ବହୁତ ଲୋକ ଅଛନ୍ତି, ବହୁତ ଜିନିଷ ଅଛି ତା ଭିତରେ। କିନ୍ତୁ ସେହିଭଳି ଭାବରେ ପ୍ରାଥମିକ ଜ୍ଞାନ, ଅଦ୍ୱୈତ ଜ୍ଞାନର ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ, ବ୍ରହ୍ମେତି। ବ୍ରହ୍ମ ଜ୍ଞାନରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଯିବେ, ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ ମାଧ୍ୟମରେ ଭଗବାନଙ୍କର ଧ୍ୟାନ କରୁଛନ୍ତି, ସେମାନେ ପରମାତ୍ମାର ଜ୍ଞାନ ତାଙ୍କୁ ପ୍ରାପ୍ତ ହେବ। ପରମାତ୍ମା ଉପରେ ଭଗବାନ ସବୁଠାରୁ ବିସ୍ତାର ଲାଭ କରିଛନ୍ତି। ଇଏ ହେଉଛି ପରମାତ୍ମାକୁ ଜାଣିବା ପାଇଁ ଏଇ ଯୋଗ ମାଧ୍ୟମରେ ଆମେ ଭଗବାନ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ପରମାତ୍ମା ସମସ୍ତ ଜ୍ଞାନ ପ୍ରାପ୍ତ ହେବା। କିନ୍ତୁ ଜ୍ଞାନ ମାଧ୍ୟମରେ ଜଣେ ପରମାତ୍ମାଙ୍କର ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ, ଯୋଗ ଆଚରଣ କଲେ ହିଁ ସେ ପରମାତ୍ମାଙ୍କ ଜ୍ଞାନ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇପାରିବେ। ଏବଂ ଜ୍ଞାନ ଏବଂ ଯୋଗ ଯାହା କରନ୍ତି ନା କାହିଁକି, ସେ ବ୍ରହ୍ମ ଏବଂ ପରମାତ୍ମା ଉପରେ ଅନ୍ୟ କିଛି ଜ୍ଞାନ ସେ ପ୍ରାପ୍ତ ହୋଇପାରିବେ ନାହିଁ। ଅବ୍ୟକ୍ତଂ ବ୍ୟକ୍ତି ମହାପର୍ଣ୍ଣ ମନ୍ୟତେ ମାମ ବୁଦ୍ଧୟ ପରମ ଭାବ ମଜାନନ୍ତ ମମାଭୟ ମମତମ। ଯେଉଁମାନେ ଜ୍ଞାନ ମାଧ୍ୟମରେ ଅଗ୍ରସର ହେଉଛନ୍ତି ସେମାନେ ଭାବନ୍ତି ସେ ହେଉଛନ୍ତି ଅବ୍ୟକ୍ତ, ଅନ୍ତିମ ସତ୍ୟ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କିଛି ରୂପ ନାହିଁ। କିନ୍ତୁ ସେ ଯେତେବେଳେ ଆସନ୍ତି ଭୌତିକ ଜଗତକୁ ସେତେବେଳେ ଗୋଟେ ରୂପ ଧାରଣ କରନ୍ତି, ଅବ୍ୟକ୍ତଂ ବ୍ୟକ୍ତି ମହାପର୍ଣ୍ଣ ମନ୍ୟତେ ମାମ ଅବୁଦ୍ଧୟ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ସେମାନେ ଏଇଭଳି ଭାବରେ ଚିନ୍ତା କରନ୍ତି ଯେ ଭଗବାନ ଗୋଟେ ରୂପ ଅଛି, ସେ ବିଷୟରେ ତାଙ୍କ ଧାରଣା ନଥାଏ, ପରମ ଭାବ ମଜାନନ୍ଦ। ତେଣୁ ଯେଉଁମାନେ ଭକ୍ତି ମାଧ୍ୟମରେ ଅଗ୍ରସର ହେବେ, ଭକ୍ତି ଆଚରଣ କରିବେ, ସେମାନେ ଏ ଭଗବତ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ଭଗବତ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଏଇ ଯେଉଁ ତାଙ୍କର ଯେଉଁ ପରମାତ୍ମା ଉପରେ ଭଗବାନ ରହିଛନ୍ତି, ବିସ୍ତାର ଲାଭ କରିଛନ୍ତି, ଭଗବାନଙ୍କ ଶରୀରର ଜ୍ୟୋତି ହେଉଛି ବ୍ରହ୍ମଜ୍ୟୋତି, ଏ ତିନୋଟି ବିଷୟରେ ସେ ଜ୍ଞାନ ପ୍ରାପ୍ତ ହୋଇପାରିବେ। ବ୍ରହ୍ମେତି ପରମାତ୍ମେତି ଭଗବାନ ଏତି ଶବ୍ଦଟି, ଯେଉଁମାନେ ଭଗବାନଙ୍କର ଯାହା ଜ୍ଞାନ ପ୍ରାପ୍ତ ହେବେ ସେମାନେ ପରମାତ୍ମା ଜ୍ଞାନ ପ୍ରାପ୍ତ ହେବେ ଏବଂ ବ୍ରହ୍ମଜ୍ଞାନ ମଧ୍ୟ ପ୍ରାପ୍ତ ହେବେ। କିନ୍ତୁ ଯେଉଁମାନେ କେବଳ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇପାରିବେ ହେଇଥିବେ ସେମାନେ ଆଉ ତା'ର ଉର୍ଦ୍ଧ୍ୱ ପରମାତ୍ମା ଏବଂ ଭଗବାନ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇ ଭୌତିକ ଜଗତ ଯେଉଁ ରହିଛି, ଏ ଭୌତିକ ଜଗତ ହେଉଛି ସେ ଭଗବାନଠାରୁ ଆସୁଛନ୍ତି, ପରମ ସତ୍ୟଠାରୁ, ସତ୍ୟ ସେ ସତ୍ୟ, ନିତ୍ୟ ସେ ସତ୍ୟ, ଭଗବାନଠାରୁ ଏସବୁ ଆସୁଛନ୍ତି। ତେଣୁ ଇଏ କେବଳ ମିଥ୍ୟା ନୁହଁ, ଇଏ ମଧ୍ୟ ସତ୍ୟ କିନ୍ତୁ ଆଂଶିକ, କ୍ଷଣକାଳ ପାଇଁ ସତ୍ୟ। ତେଣୁ ଏହିଭଳି ଭାବରେ ଉପନିଷଦରେ ଯେଉଁ ବିଭିନ୍ନ ପ୍ରକାର ବାଣୀ ରହିଛି ତାକୁ ବୁଝିବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ହିଁ ସେଟା ଜାଣିପାରିବେ। ତେଣୁ ସେ ସମୟରେ ଯେଉଁ ଆମର କୁହାଯାଉଛି ନିର୍ବିଶେଷ, ଭଗବାନଙ୍କର କୌଣସି ବିଶେଷ ରୂପ ନାହିଁ, ତେଣୁ ଏଇ ନିର୍ବିଶେଷବାଦୀକୁ ସେ ଖଣ୍ଡନ କରିଛନ୍ତି, ମହାପ୍ରଭୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କର ପ୍ରିୟ ଶିଷ୍ୟ ପ୍ରଭୁପାଦ ମହାରାଜ ଯାଇ ପାଶ୍ଚାତ୍ୟ ଜଗତରେ ଖଣ୍ଡନ କରିଛନ୍ତି। ତାଙ୍କର କୌଣସି ରୂପ ନାହିଁ ନିର୍ବିଶେଷ, ସେ କିନ୍ତୁ ନିର୍ବିଶେଷ ପାଶ୍ଚାତ୍ୟ ତାରିଣୀ ତାଙ୍କୁ ସେ ନିର୍ବିଶେଷବାଦକୁ ଖଣ୍ଡନ କରିଛନ୍ତି ନା ଭଗବାନଙ୍କର ଶରୀର ରହିଛି ସଚ୍ଚିଦାନନ୍ଦ ବିଗ୍ରହ। ଏବଂ ଶୂନ୍ୟବାଦୀ, ଶୂନ୍ୟବାଦୀ କହିଲେ ଯେଉଁ ବୁଦ୍ଧଙ୍କର, ବୁଦ୍ଧଙ୍କର ଯେଉଁ ଫିଲୋସଫି ବା ଦର୍ଶନ ସବୁ ଶୂନ୍ୟ, ନିର୍ବାଣ କହିଲେ ସବୁ ଶୂନ୍ୟ, ଆଉ କିଛି ନାହିଁ, ଭଗବାନ ନାହାନ୍ତି ବୋଲି ସେ କହିଦେଲେ, ବେଦକୁ ନିନ୍ଦା କରିଦେଲେ, ତେଣୁ ସବୁକିଛି ଅନ୍ତିମ ତତ୍ତ୍ୱ ହେଉଛି ନିର୍ବାଣ, ସବୁ ଶୂନ୍ୟ ହୋଇଯିବ। କିନ୍ତୁ ଶୂନ୍ୟବାଦୀ ମଧ୍ୟ ପରାସ୍ତ କରିଛନ୍ତି, ମହାପ୍ରଭୁ ପରାସ୍ତ କରିଛନ୍ତି ଏବଂ ପ୍ରଭୁପାଦ ମହାରାଜ ମଧ୍ୟ ପାଶ୍ଚାତ୍ୟ ଜଗତକୁ ସେଟାକୁ ପରାସ୍ତ କରିଛନ୍ତି। ଆମର ବୈଦିକ ସଭ୍ୟତା ଯେଉଁଠି ଉତ୍ପନ୍ନ ହୋଇଛି ଭାରତବର୍ଷରେ, ଯଦି ଏଇଭଳି ଭାବରେ ନିର୍ବିଶେଷ ଶୂନ୍ୟବାଦୀ ସବୁ ବାଦ ଚାରିଆଡ଼େ ବ୍ୟାପି ଯାଇଛି, ପାଶ୍ଚାତ୍ୟ ଜଗତ କଥା କ'ଣ କହିବା, ସେଟା ଆହୁରି ଅନେକ ବାଦ ରହିଛି ପାଶ୍ଚାତ୍ୟ ଦେଶକୁ କୁହାଗଲା। ତେଣୁ ଶୂନ୍ୟବାଦ ଯେଉଁ ବ୍ରହ୍ମା ବେଦ ଯେଉଁ ବୁଦ୍ଧ ଆସିଥିଲେ ସେ ବେଦକୁ ନିନ୍ଦା କରିଥିଲେ, ତେଣୁ ସେଇଟା ବରଂ ବେଟର ଆମର ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି। କିନ୍ତୁ ବୁଦ୍ଧକୁ ଆଶ୍ରୟ କରି, ବୁଦ୍ଧ ଧର୍ମକୁ ଆଶ୍ରୟ କରି ଯେଉଁ ନିର୍ବିଶେଷବାଦକୁ ସ୍ଥାପନ କରାଗଲା ସେଇଟା ଆହୁରି ୱର୍ସ ବୋଲି କୁହାଯାଉଛି। ବେଦ ନା ମାନିଆ ବୁଦ୍ଧ ହୈଲ ନାସ୍ତିକ, ବୁଦ୍ଧଦେବ ଯେହେତୁ ବେଦ ନ ମାନିଲେ, ଯଦିଓ ବୁଦ୍ଧଦେବ ହେଉଛନ୍ତି ଭଗବାନଙ୍କ ଅବତାର, किंतु से नास्तिकवाद प्रचार कले। कहीं नास्तिकवाद प्रचार कले ना जो मैंने असुर माने से मैंने कहे भगवान नहांती नास्तिक से माने तेणु से कल श्री भगवान नहांती मोर शरण तुम आस मत ग्रहण कर तुम अहिंसा आचरण कर सत्य कथा कह ये भाव में जो दर्शन देले तेणु परोक्ष भाव से भगवान शरण जीवे से शून्यवादी ब्रह्म वेद बुद्ध को शून्यवादी भी कहा परोक्ष समूह सुर द्विषाम जो मैंने देवता मान विरोध करती भगवान को विरोध करती से असुर मैंने मोह कर बुद्धदेव आसे बुद्धदेव सुन भगवान अवतार किंतु जो बुद्धधर्म चारिटे व्याप्ति कला से शंकराचार्य शिवजी आज जन अवतार आसिले सी होती शंकराचार्य तेणु सी कौन कले ना मायावादी स्थापन कले तेणु से कहुची जे वेदाश्रय बुद्ध बौद्ध से अधिक वेदाश्रय कौन वेद नामानिया बुद्ध हईल नास्तिक किंतु वेद को आश्रय ग्रहण करास्तिक भगवान रूप ना बोली प्रचार करवा बुद्ध मुंडे आधिक बुद्ध से अधिक कहटा बहुत डेंजरस तेणु वेदरे गौण तत्व को प्रकाश कर शंकराचार्य से लोक मैंने ये ब्रह्मशब्द जगत मिथ्या ये महाप्रभु सब आलोचना करमर सर्वम भट्टाचार्य सहित आलोचना कर पुरी रे एवं काशी रे प्रकाशानंद सरस्वती सहित आलोचना कर जो शंकराचार्य जो मतस्थ स्थापन करते प्रकृत से प्रकृत पूर्ण सत्य को स्थापन कर आंशिक सत्य को स्थापन करते वेदर गौण वेदर जो अर्थ रही वेदर जो मंत्र सब रही तार गौण अर्थ को प्रकाश करते मुख्य अर्थ को प्रकाश करन तेणु महाप्रभु जो आसिले से मुख्य अर्थ को स्थापन कले तेणु प्रभुपाद महाराज से मुख्य अर्थ को स्थापन करशेष निर्विशेषवादी से ना भगवान रूप रही विशेष को खंडन करशेषता को स्थापन कले भगवान रूप को स्थापन कले शून्यवादी जो बुद्ध धर्म जो रही शून्यवादी जो कहला से खंडन कले पाश्चात्य देश तारिणी पाश्चात्य देश में आहरी अधिक नुआ नुआ सब रही बाद सब रही बहुत कथा रही तेणु सबकि परास्त कर यो आम वैदिक धर्म मुख्य अर्थ को स्थापन कर प्रभुपाद महाराज से भाव में प्रार्थना करेणु आज आम ये श्लोक विषय में किसी आलोचना कले आज हूँ पवित्र कामदा एकादशी आम किसी समय ये कामदा एकादशी विषय कथा श्रवण करवा तेणु युधिष्ठिर कहले हे वासुदेव आपण को नमस्कार आपण अनुग्रह पूर्वक मो निकट रे चैत्र मासर शुक्लपक्ष एकादशी नाम कौन ता वर्णना करते यार उत्तर में श्रीकृष्ण कहले हे महाराज ये एकादशी व्रत सम्बन्ध में एक पुरातन विचित्र कथा मुझे वर्णना करुच्ची मनोजग सहकार यहाँ श्रवण कर यह व्रत सम्बन्ध में वशिष्ठ ऋषि दिलीप प्रश्न उत्तर में जहाँ कही ही कीर्तन करी वशिष्ठ ऋषि कहे महाराज चैत्र मास शुक्लपक्ष एकादशी नाम कामदा ये तिथि पुण्यतमा एवं पापरूपक काष्ठ समय दावाग्नि सदृश यही एकादशी पापग्नि और पुण्यदायिनी पूर्व काल रे मनोरम नागपुर रे सुवर्ण निर्मित गृह रे कुंडरीक प्रमुख महाविषदर नागकण बास करुथिले से नागपुर राजा थिले पुंडरीक गंधर्व किन्नर और अप्सरागण प्रत्येक सेवित से पुरी अप्सरा श्रेष्ठा ललिता एवं ललिता नामक गंधर्व स्वामी स्त्री रूप से बास करुथिले से माने उभय धनधान्य परिपूर्ण गृह में पूर्ण प्रीतिर सहित कालोत्पात करते दिने मुंडरीक राजसभा से ललित ललिता को छाड़ी एकाकी गान करते एपरि समय ललितार कथा स्मरण होवार तालमान जीवा स्खलित होगा लगला नागश्रेष्ठ कर्कटक ललितार मनस्ताप सम्बन्धे अवगत हो गानर छांदवंग व्यापार पुंडरीक राजा निकट में अवगत कराइले नागश्रेष्ठ कर्कटक तेनाली नागलोक भगवान ଗୁଣଗାନ ହେଉଛି। ଯେ ଗୁଣଗାନ ହେଉନି ତା ସବୁଠାରେ ପାତାଳକୁ ଯେଉଁମାନେ ଅସୁରମାନେ ଯାଆନ୍ତି ସେମାନେ ଭଗବାନଙ୍କର ଗ୍ରହଣ କରନ୍ତି ନାହିଁ, କିନ୍ତୁ ତଥାପି ତାଙ୍କ ଭିତରେ କେତେଜଣ ଅଛନ୍ତି ଯେଉଁମାନେ ଭଗବାନ ଗ୍ରହଣ କରନ୍ତି। ତେଣୁ କର୍କଟକ ଯେତେବେଳେ ଜାଣିଲେ ଯେ ଏଇ ଯେଉଁ ଲଳିତ ଯେଉଁ ଗାନ କରୁଛନ୍ତି ତାଙ୍କର ଗାନରେ ଯେଉଁ ଛାନ୍ଦ ରହିଛି ସ୍ୱରଭଙ୍ଗ ହେଇଛି, କାହିଁକି ନା ସେ ତାଙ୍କର ମନରେ ତାଙ୍କର ପତ୍ନୀ କଥା ଚିନ୍ତା କରୁଛନ୍ତି। ତେଣୁ ଏଇଟାକୁ ଯେତେବେଳେ ପୁଣ୍ଡରୀକୁ କହିଲେ ସେତେବେଳେ କର୍କଟଙ୍କ କଥା ଶୁଣି ସର୍ବରାଜ କ୍ରୋଧର ସହିତ କାମାତୁର ଲଳିତଙ୍କୁ ହେ ଦୁର୍ବୁଦ୍ଧି ତୁ ରାକ୍ଷସ ହୋଇଯା ଏହିପରି କହି ସାପ ପ୍ରଦାନ କଲେ। ତେଣୁ ରାଜାଙ୍କ ସାପ ବାକ୍ୟ ଉଚ୍ଚାରଣ ସଙ୍ଗେ ସଙ୍ଗେ ସେ ଲଳିତ ଭୟଙ୍କର ରାକ୍ଷସ ମୂର୍ତ୍ତି ଧାରଣ କଲା। ତାର ବାହୁ ଦଶ ଯୋଜନ ବିସ୍ତୃତ, ମୁଖ ପର୍ବତ ଗୁମ୍ଫା ତୁଲ୍ୟ, ଚକ୍ଷୁ ଦୁଇଟି ଚନ୍ଦ୍ର ସୂର୍ଯ୍ୟଙ୍କ ପରି ଦେଦୀପ୍ୟମାନ, ଗଳଦେଶ ପର୍ବତ ସଦୃଶ, ନାକର ଛିଦ୍ରଦ୍ୱୟ ଏବଂ ଅଧଦ୍ୱୟ ଅର୍ଦ୍ଧ ଯୋଜନ ପରିମିତ, ଶରୀର ଉର୍ଦ୍ଧ୍ୱରେ ଆଠ ଯୋଜନ ବିସ୍ତୃତ। ଲଳିତ ନିଜର କର୍ମଫଳରୁ ଏ ପ୍ରକାର ଭୟଙ୍କର ରାକ୍ଷସ ରୂପରେ ପ୍ରାପ୍ତ ହେଲା। ଲଳିତା ନିଜ ପତିଙ୍କର ଏ ପ୍ରକାର କଦର୍ଯ୍ୟ ରୂପ ଦର୍ଶନ କରି ମହା ଦୁଃଖରେ ଚିନ୍ତା କରିବାକୁ ଲାଗିଲେ, ମୁଁ ବର୍ତ୍ତମାନ କ'ଣ କରିବି, କେଉଁଟାକୁ ଯିବି? ପତିଙ୍କର ରାକ୍ଷସ ଜନ ପ୍ରାପ୍ତ ଦର୍ଶନ କରି ସେ ସର୍ବଦା ଚିନ୍ତାରେ ବ୍ୟାକୁଳ ହେଲା। ସ୍ୱେଚ୍ଛାଚାରୀ ରାକ୍ଷସ ଲଳିତ ଦୁର୍ଗମ ବନରେ ଭ୍ରମଣ କରିବାକୁ ଲାଗିଲା, ଲଳିତା ତାର ସଙ୍ଗ ତ୍ୟାଗ କଲା ନାହିଁ। ଲଳିତ ନିଷ୍ଠୁର ଭାବେ ମନୁଷ୍ୟ ଭକ୍ଷଣ କରୁଥିଲା, ଏହି ପାପ ହେତୁ ତା ମନରେ ସାମାନ୍ୟ ମାତ୍ର ଶାନ୍ତି ନଥିଲା। ପତିଙ୍କର ଏ ପ୍ରକାର ଦୁରାବସ୍ଥା ଦର୍ଶନ କରି ଲଳିତା ବ୍ୟଥିତ ହୋଇ କ୍ରନ୍ଦନ କରି କରି ଗଭୀର ବନରେ ପ୍ରବେଶ କଲା। ଏହିପରି ଦିନେ ଲଳିତା ବହୁତ କୌତୁକପୂର୍ଣ୍ଣ ବିନ୍ଧ୍ୟ ପର୍ବତ ଶିଖରରେ ଉପସ୍ଥିତ ହେଲା। ସେଠାରେ ଋଷ୍ୟଶୃଙ୍ଗ ମୁନିଙ୍କର ମନୋରମ ଆଶ୍ରମ ଦର୍ଶନ କରି ମୁନିଙ୍କ ନିକଟକୁ ଗମନ କଲା ଏବଂ ତାହାଙ୍କ ଚରଣରେ ପ୍ରଣାମ କରି ଅବନତ ମସ୍ତକରେ ଦଣ୍ଡାୟମାନ ରହିଲା। ମୁନି ତାଙ୍କୁ ଜିଜ୍ଞାସା କଲେ, ସୁନ୍ଦରୀ ତୁମେ କିଏ, କାହାର କନ୍ୟା ଏବଂ କେଉଁ କାରଣରୁ ଏହି ଗହନ ବନ ମଧ୍ୟ ପ୍ରବେଶ କରିଛ ତାହା ସତ୍ୟ କରି କୁହ। ତାହାର ଉତ୍ତରରେ ଲଳିତା କହିଲା, ହେ ପ୍ରଭୁ, ମୁଁ ବୀରଧନ ନାମକ ଗନ୍ଧର୍ବଙ୍କର କନ୍ୟା, ମୋର ନାମ ଲଳିତା, ମୋର ପତିଙ୍କର ପିଶାଚରିତ୍ର ମୁକ୍ତି ପାଇବାର ସନ୍ଧାନରେ ଆସିଛି, ଆପଣ କୃପାପୂର୍ବକ ତାଙ୍କର ମୁକ୍ତିର ଉପାୟ କହନ୍ତୁ। ଲଳିତାର ପ୍ରଶ୍ନ ଶୁଣି ଋଷି କହିଲେ, ସୁନ୍ଦରୀ ଚୈତ୍ର ମାସ ଶୁକ୍ଳପକ୍ଷ କାମଦା ନାମକ ସର୍ବପାପହରା ଯେଉଁ ଏକାଦଶୀ ଅଛି ସେହି ବ୍ରତ ଯଥାବିଧି ପାଳନ କର। ଏହି ବ୍ରତ ସମାନ ସୂପନାମ ଦେ, ଏହାର ପୁଣ୍ୟଫଳ ତୁମ ସ୍ୱାମୀକୁ ଅର୍ପଣ କରିବ। ଉକ୍ତ ପୁଣ୍ୟଫଳ ପ୍ରଭାବରେ ତତ୍କ୍ଷଣାତ୍ ତାର ଶାପଦୋଷ୍ଟ ବିନଷ୍ଟ ହେବ। ବଶିଷ୍ଠ ଋଷି କହିଲେ, ମହାରାଜ ଦିଲୀପ, ମୁନିଙ୍କ କଥା ଶୁଣି ଆନନ୍ଦର ସହିତ କାମଦା ଏକାଦଶୀ ଦିନ ଯଥାବିଧି ବ୍ରତ ପାଳନ ପୂର୍ବକ ବ୍ରାହ୍ମଣ ଓ ବାସୁଦେବ ନାରାୟଣଙ୍କ ସମ୍ମୁଖରେ ପତିଙ୍କ ଉଦ୍ଧାର ନିମିତ୍ତ ଲଳିତା କହିଲା, ମୁଁ ଯେଉଁ କାମଦା ଏକାଦଶୀ ବ୍ରତ ପାଳନ କରିଅଛି ଏହାର ଫଳ ମୋ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କଲି, ଏହି ପୁଣ୍ୟର ପ୍ରଭାବରେ ମୋ ପତିଙ୍କର ବିଶ୍ୱାସକୁ ଦୂର ହେଉ। ଲଳିତାର ପୁଣ୍ୟଫଳ ପ୍ରଦାନର ବାକ୍ୟ ଉଚ୍ଚାରଣ ମାତ୍ରେ ସେହି ସ୍ଥାନରେ ଦଣ୍ଡାୟମାନ ଲଳିତ ପାପଶୂନ୍ୟ ହୋଇ ଦିବ୍ୟ ଦେହ ପ୍ରାପ୍ତ ହେଲା। ତାର ରାକ୍ଷସତ୍ୱ ଦୂର ହୋଇ ପୁନର୍ବାର ନିଜ ଗନ୍ଧର୍ବ ଦେହ ସ୍ୱର୍ଣ୍ଣ ରତ୍ନ ଅଳଙ୍କାର ଦ୍ୱାରା ବିଭୂଷିତ ହୋଇ ଲଳିତା ସହିତ ମିଳିତ ହେଲା। କାମଦା ଏକାଦଶୀ ବ୍ରତ ପ୍ରଭାବରେ ସେ ପୂର୍ବ ରୂପ ଅପେକ୍ଷା ଅଧିକ ଉନ୍ନତ ରୂପ ବିଶିଷ୍ଟ ହୋଇ ବିମାନରେ ଆରୋହଣ ପୂର୍ବକ ନିଜ ଗନ୍ଧର୍ବ ଲୋକକୁ ଗମନ କଲା। ମହାରାଜ ଦିଲ୍ଲୀ, କାମଦା ଏକାଦଶୀର ଏ ପ୍ରକାର ଫଳ କଥା ଅବଗତ ହୋଇ ଯତ୍ନ ସହକାରେ ସମସ୍ତେ ଏହି ବ୍ରତ ପାଳନ କରିବା କର୍ତ୍ତବ୍ୟ। ମନୁଷ୍ୟମାନଙ୍କ ହିତ କାମନା ନିମିତ୍ତ ତୁମ ନିକଟରେ ଏହି ବ୍ରତ କଥା ବର୍ଣ୍ଣନା କଲି। ଏହି ବ୍ରହ୍ମହତ୍ୟାଦି ପାପ ବିନାଶକ ଏବଂ ପିଶାଚତ୍ୱ ବିମୋଚକ, ଏହି ଅପେକ୍ଷା ତ୍ରିଲୋକ ଶ୍ରେଷ୍ଠ ଆଉ କୌଣସି ବ୍ରତ ନାହିଁ। ଏହି ବ୍ରତ କଥା ପଠନ ଓ ଶ୍ରବଣରେ ବାଜପେୟୀ ଯଜ୍ଞର ଫଳ ଲାଭ ହୋଇଥାଏ। ତେଣୁ ଆମେ ପ୍ରଥମେ ଯେଉଁ କୁହାହେଉଥିଲା ଯେ ନାଗପୁର, ତାହେଲେ ଏଇଟା ସେଇ ଗନ୍ଧର୍ବ ଲୋକରେ ରହିଛି, ଭକ୍ତି ତଳେ ରହିଛି ଗନ୍ଧର୍ବ ପୂର୍ବ ସ୍ୱରରେ ସେ ପ୍ରାପ୍ତ ହେଲେ। ତେଣୁ ଯେତେ ଉନ୍ନତ ଲୋକକୁ ଯିବା ସେଠି ସବୁଠାରେ ଭଗବାନଙ୍କର ଭଜନ କୀର୍ତ୍ତନ ହେଉଛି। ତେଣୁ ଏଇ କାମଦା ଏକାଦଶୀ ତିଥିର ଗତ କଥା ଆମେ ଶ୍ରବଣ କଲେ, ତେଣୁ ଆଜି କାମଦା ଏକାଦଶୀ ତିଥି ରହିଛି, ତେଣୁ ଏଇ କାମଦା ଏକାଦଶୀ ତିଥିରେ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ସେ ଆମକୁ ଏଇ ଭଗବାନଙ୍କର ସେବାରେ ନିଯୁକ୍ତ କରନ୍ତୁ। ଜୟ କାମଦା ଏକାଦଶୀ ତିଥି କି, ଜୟ ଶ୍ରୀପୁପା, ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀପୁପାତ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦେଖି ତାଇ ଗୋବ୍ରହ୍ମାନନ୍ଦୀ। ଜୟ ଶ୍ରୀ।